భాగవతం ద్వితీయ స్కందం నవమ అధ్యాయం శ్లోక 5 ఆదిదేవో జగతాన్ జగతాన్ పరో గురుః శోధిష్ణ్యం ఆస్థాయ శుశ్రూఖైక్షత దృశం అత్ర సమతాం ప్రపంచ నిర్మాణ విధిర్జయా భవేత్ స్వాదిదేవో జగతాం పరో గురుః శోధిష్ణ్యం ఆస్థాయ శుశ్రూఖైక్షత తాం నాధ్యాయ గచ్ఛత్ అశ్రుం అత్ర సమతాం తాం నాధ్యాయ గచ్ఛత్ దృశం అత్ర సమతాం ప్రపంచ నిర్మాణ విధిర్జయా భవేత్
ప్రపంచ నిర్మాణ విధిర్జయా భవేత్.
సాదిదేవ జగతాం పరం గురుతాం ప్రపంచ నిర్మాణ విధి ధియా భవేత్.
సాదిదేవ
జగతాం పరో గురు
శుశ్రూఖాయ నిర్మాణ విధిర్యయా భవేత్.
ప్రపంచ నిర్మాణ విధిర్యయా
భవేత్.
స్వాదిదేవ జగతాం పరో గురుః
ప్రపంచ నిర్మాణ విధిర్జయా
భవేత్. స్వాదిదేవో జగతాం పరో గురుః శుధిష్ణం ఆస్థాయ శుశ్రూఖైక్షత తాం నాధ్య గచ్ఛత్ దృశం అత్ర సమతాం ప్రపంచ నిర్మాణ విధిర్జయా భవేత్.
ప్రపంచ నిర్మాణ విధిర్జయా భవేత్.
ప్రపంచ నిర్మాణ విధిర్జయా భవేత్.
స్వాదిదేవో జగతాం పరో గురుః.
ప్రపంచ నిర్మాణ ప్రపంచ నిర్మాణ విదేజయా భవే.
సబ్ధన్వత్ స
సి
ఆది దేవ ప్రథమ దేవతా జగతాం బ్రహ్మాండర పరః పరమ గురుః గురు సుధిష్ణ్యం తాంకర పద్మస్థాన ఆస్థాయ తాహా మూల నిర్ణయ కరివా పై శిశ్రుఖై జాగతిక సృష్టి కరివా పై ఐక్యత ଭାବିବାକୁ ଲାଗିଲେ ତାଂ ସେ ବିଷୟରେ ନ ଅଧ୍ୟଗଚ୍ଛତ୍ ବୁଝିପାରିଲେ ନାହିଁ ଦୃଶମ ଦିଗ ଅତ୍ର ସେଠାରେ ସମତାଂ ଠିକ୍ ବାଟ ପ୍ରପଞ୍ଚ ଭୌତିକ ନିର୍ମାଣ ଗଠନ ବିଧି ବିଧି ଜୟା ଯେତେ ଭବେତ୍ ହେବା ଉଚିତ କୃପା ଅନୁବାଦ ଶ୍ରୀଶ୍ରୀମଦ ଭକ୍ତିବିଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ଦ୍ୱାରା ଇଂରାଜୀରେ ଏବଂ ଶ୍ରୀଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜଙ୍କ ଦ୍ୱାରା ଓଡ଼ିଆରେ ଆଦିଗୁରୁ ଶ୍ରୀ ବ୍ରହ୍ମାଜୀ ଯିଏକି ବ୍ରହ୍ମାଣ୍ଡର ଶ୍ରେଷ୍ଠ ଜୀବ ତାଙ୍କର ପଦ୍ମସ୍ଥାନରେ ଉତ୍ସ ନିର୍ଣ୍ଣୟ କରିପାରିଲେ ନାହିଁ ଏବଂ ସେ ଯେତେବେଳେ ଏ ଜଗତରେ ସୃଷ୍ଟିକ୍ରିୟା କରିବାକୁ ଚିନ୍ତା କରୁଥିଲେ ସେତେବେଳେ ସେ ସୃଷ୍ଟିକ୍ରିୟାର ପ୍ରକୃତ ଦିଗ ଜାଣିପାରୁନଥିଲେ କିମ୍ବା ସୃଷ୍ଟି କରିବା ବିଧି ସମ୍ବନ୍ଧରେ କିଛି ବୁଝିପାରୁନଥିଲେ। ଭଗବତ କହୁଛି ଯେ ଭଗବାନଙ୍କର ରୂପ ଓ ଧାମ ଯେ ଅପ୍ରାକୃତ ବା ଦିବ୍ୟ ଏହି କଥା ବୁଝାଇବାକୁ ଯାଇ ପୂର୍ବରୁ ଶ୍ରୀ ସୁଖଦେବ ଗୋସ୍ୱାମୀ ଏ ଶ୍ଳୋକରେ ତା'ର ପୂର୍ବାଭ୍ୟାସ ଦେଇଛନ୍ତି। ଶ୍ରୀମଦ୍ ଭାଗବତମର ପ୍ରାରମ୍ଭରେ କୁହାଯାଇଛି ଯେ ପରମ ସତ୍ୟ ଭଗବାନ ତାଙ୍କର ଧାମରେ ସର୍ବଦା ଦିବ୍ୟ ସ୍ଥିତିରେ ଥାଆନ୍ତି, ସେଠାରେ ସେ କୌଣସି ପ୍ରକାର ମାୟିକ ସଂସ୍ପର୍ଶ ନଥାଏ। ତେଣୁ ଭଗବତ ସାମ୍ରାଜ୍ୟ ମିଥ୍ୟା ନୁହେଁ, ତାହା ଏ ଭୌତିକ ଜଗତ ଠାରୁ ଭିନ୍ନ ସାମ୍ରାଜ୍ୟ ଅଟେ। ତାହା ବୈକୁଣ୍ଠ ନାମରେ ପରିଚିତ, ଦିବ୍ୟ ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ, ଏହା ଏ ଅଧ୍ୟାୟରେ ମଧ୍ୟ କୁହାଯିବ। ଜଡ଼ାକାଶରେ ବହୁ ଉର୍ଦ୍ଧ୍ୱରେ ଥିବା ଚିଦାକାଶ ସମ୍ବନ୍ଧୀୟ ଜ୍ଞାନ ଏବଂ ସେ ଚିଦାକାଶରେ ଥିବା ଅପ୍ରାକୃତ ଲୋକମାନଙ୍କ ସମ୍ବନ୍ଧୀୟ ଜ୍ଞାନ କେବଳ ଭକ୍ତି ଯୋଗ ସାହାଯ୍ୟରେ ଲାଭ କରାଯାଇପାରେ। ଶ୍ରୀ ବ୍ରହ୍ମାଜୀ ଯେଉଁ ସୃଜନୀ କ୍ରିୟା କରିବାର ଶକ୍ତି ଲାଭ କରିଛନ୍ତି ତାହା ମଧ୍ୟ ଭକ୍ତିଯୋଗ ବଳରେ ଲବ୍ଧ। ଶ୍ରୀ ବ୍ରହ୍ମାଜୀ ସୃଷ୍ଟିକ୍ରିୟା ସମ୍ବନ୍ଧରେ ବିମୋହିତ ହୋଇଯାଇଥିଲେ, ଏପରିକି ସେ ନିଜର ଉତ୍ପତ୍ତି ସ୍ଥଳ ମଧ୍ୟ ନିର୍ଣ୍ଣୟ କରିପାରିନଥିଲେ, କିନ୍ତୁ ଏସବୁ ଜ୍ଞାନ ସେ ଭକ୍ତିଯୋଗ ବଳରେ ଲାଭ କଲେ। କେବଳ ଭକ୍ତିଯୋଗ ବଳରେ ବ୍ୟକ୍ତି ଭଗବାନଙ୍କୁ ଜାଣିପାରିବ ଏବଂ ଭଗବାନ ଯେ ପରମ ସତ୍ୟ ଏହା ଜାଣିଲେ ହିଁ ବ୍ୟକ୍ତି ଆଉ ସବୁ କଥା ଜାଣିପାରିବ। ଯେ ଭଗବାନଙ୍କୁ ଜାଣନ୍ତି ସେ ସବୁ କଥା ଜାଣନ୍ତି, ଏହି ସମସ୍ତ ବେଦର ସିଦ୍ଧାନ୍ତ। ଏପରିକି ବ୍ରହ୍ମାଣ୍ଡର ଆଦିଗୁରୁ ଶ୍ରୀ ବ୍ରହ୍ମାଜୀ ଭଗବତ କୃପାରୁ ଏ ଜ୍ଞାନ ଲୋକ ଲାଭ କଲେ। ତେଣୁ ଏପରି ସ୍ଥଳେ ଅନ୍ୟ ବ୍ୟକ୍ତି ଭଗବତ କୃପା ବ୍ୟତିରେକେ କିପରି ସବୁ ବିଷୟରେ ପୂର୍ଣ୍ଣ ଜ୍ଞାନ ଲାଭ କରିବାକୁ ଇଚ୍ଛା କରେ ତେବେ ତାକୁ ଭଗବତ କୃପା ପ୍ରାର୍ଥନା କରିବାକୁ ପଡ଼ିବ, ଏହା ଛଡ଼ା ଅନ୍ୟ ଉପାୟ ନାହିଁ। ନିଜର ବ୍ୟକ୍ତିଗତ ଜ୍ଞାନ ଗାରିମା ବଳରେ ପୂର୍ଣ୍ଣ ଜ୍ଞାନ ଲାଭ କରିବାକୁ ଚେଷ୍ଟା କରିବା ଅର୍ଥ ବୃଥା ସମ ମାତ୍ର, ସମୟର ଅପଚୟ ମାତ୍ର ଅଟେ। ତେଣୁ ଆମେ ସର୍ବପ୍ରଥମେ ଉପସ୍ଥିତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ସ୍ମୃତି ପରିଷଦ ତରଫରୁ ଏହି ଭାଗବତ କ୍ଲାସ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛୁ। ଆମର ଏଇ ରବିବାର କାର୍ଯ୍ୟକ୍ରମ ପ୍ରତି ରବିବାର ଯେଉଁ ହେଉଛି ଗତ ରବିବାର ଆପଣମାନେ ଅଧିକାଂଶ ଥାଇପାରନ୍ତି। ଶ୍ରୀମଦ ଭକ୍ତିଗୌରବ ନାରାୟଣ ସ୍ୱାମୀ ମହାରାଜ କହିଥିଲେ ଭାଗବତ କଥା, ଆଉ ପୂର୍ବ ଶ୍ଳୋକଟି କରାଯାଇଥିଲା, ଆଲୋଚନା କରାଯାଇଥିଲା। ତେଣୁ ଆଜି ଆମେ ଏଇ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ ଯେଉଁ ଅଧ୍ୟାୟର ଶୀର୍ଷକ ହେଉଛି ଭଗବାନଙ୍କର ଭକ୍ତି ଉଦ୍ଧାର କରି ଉତ୍ତର ପ୍ରଦାନ, ଉକ୍ତି ଭଗବାନଙ୍କର ଉକ୍ତି ଉଦ୍ଧାର କରି ଉତ୍ତର ପ୍ରଦାନ। ଆଉ ପୂର୍ବ ଅଧ୍ୟାୟରେ ଅଷ୍ଟମ ଅଧ୍ୟାୟରେ ବିଭିନ୍ନ ପ୍ରଶ୍ନ ସବୁ ପଚାରିଛନ୍ତି ନାରଦ ମୁନି। ତେଣୁ ସେ ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତର ବ୍ରହ୍ମାଜୀ ଦେଉଛନ୍ତି, ସେ ତାଙ୍କ ମନକୁ ଦେଉନାହାନ୍ତି। ସେ ଭଗବାନ ଯାହା ତାଙ୍କୁ କହିଛନ୍ତି ସେହି କଥାକୁ ନାରଦ ମୁନିକୁ କହୁଛନ୍ତି, ଯେ ସେ ଗୁରୁ ଶିଷ୍ୟ ପରମ୍ପରା କୁହାଯାଏ। ଯେଉଁମାନେ ପ୍ରକୃତ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛନ୍ତି ସେମାନେ ଯାହା କହିବେ କିଛି ମନଗଢ଼ା କଥା କହିବେନି। ପ୍ରଭୁପାଦ ମହାରାଜ କୁହନ୍ତି ଯେମିତି ଯେଉଁମାନେ ଯେମିତି ଆମେ ଦେଖିବା ଭଗବତ ଗୀତାରେ, ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ପ୍ରଥମେ ଭଗବାନ ଜ୍ଞାନ ଦେଇଥିଲେ ସୂର୍ଯ୍ୟର ଦେବତା ବିଭୀଷଣ, ବିଭୀଷଣ କୋଟି କୋଟି ବର୍ଷ ତଳେ, ପ୍ରଭୁପାଦ ମହାରାଜ କହୁଛନ୍ତି 12 କୋଟି 4 ଲକ୍ଷ ବର୍ଷ ତଳେ ଏ ଜ୍ଞାନ ଭଗବାନ ଦେଇଥିଲେ ସୂର୍ଯ୍ୟର ଦେବତା ବିଭୀଷଣ। ବିଭୀଷଣ ତାଙ୍କର ପୁତ୍ର ମନୁକୁ ଦେଲେ ଜ୍ଞାନ, ମନୁ ତାଙ୍କର ପୁତ୍ର ଇକ୍ଷ୍ୱାକୁ ଦେଲେ, ଇକ୍ଷ୍ୱାକୁ ତାଙ୍କର ପୁତ୍ର, ଏଇଭଳି ଭାବରେ ଚାଲି ଆସୁଥିଲା, ଗୁରୁ ଶିଷ୍ୟ ପରମ୍ପରାରେ ଚାଲି ଆସୁଥିଲା। କିନ୍ତୁ ସକାଳ ମହତା ଯୋଗ ନଷ୍ଟ କରନ୍ତୁ, କାଳର ପ୍ରଭାବରେ ନଷ୍ଟ ହେଇଗଲା। କାଳ ପ୍ରଭାବରେ କେମିତି ନଷ୍ଟ ହେଲା, ପ୍ରଭୁପାଦ ମହାରାଜ କୁହନ୍ତି ଯେଉଁ ଶିଷ୍ୟ ତାଙ୍କର ଗୁରୁଠାରୁ ଯେଉଁ କଥା ଶୁଣିଲେ, ସେ ଯଦି ସେ କଥା ନ କହିକିରି ମନଗଢ଼ା କିଛି କହିବେ, ଆମର ଗୁରୁଦେବ ଏତେ ବର୍ଷ ତଳେ କହୁଥିଲେ ପୁରୁଣା ଜ୍ଞାନ, ବର୍ତ୍ତମାନ ଆମେ କିଛି ନୂଆ ଜ୍ଞାନ ଦେବା, ଏଇଠି ପରମ୍ପରାଟି ନଷ୍ଟ ହେଇଯାଉଛି। କିନ୍ତୁ ଆମେ ଦେଖିବା ଉଦାହରଣ ସ୍ୱରୂପ ଆମର ଚୈତନ୍ୟ ମହାପ୍ରଭୁ ଦେଇଥିଲେ ଆମର ବେଦରୁ, ବେଦର ଯେଉଁ ଶ୍ଳୋକ ଉଦ୍ଧାର କରିକି ସେ ମହାମନ୍ତ୍ର ଏଇ କଳିଯୁଗରେ ପ୍ରବର୍ତ୍ତନ କରିଛନ୍ତି। କଳିଯୁଗର ଧର୍ମ ହେଉଛି ହରିନାମ ସଂକୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ରାମ ରାମ, ଏସବୁ କଳି ସନ୍ତରଣୀ ଉପନିଷଦ, ଅଗ୍ନି ପୁରାଣ, ବିଭିନ୍ନ ପୁରାଣରେ ସବୁ ବର୍ଣ୍ଣନା କରାଯାଇଛି। ଏବଂ ମହାପ୍ରଭୁ, ସେଇ ମହାପ୍ରଭୁ ଯଦିଓ ଭଗବାନ, ସେ ଯାହା କହିବେ ସେ ବେଦ, କିନ୍ତୁ ସିଏ ନିଜ ମନକୁ ନ କହିକିରି ସେ ବେଦରୁ ଶାସ୍ତ୍ରରୁ ଉଦ୍ଧାର କରି କହିଛନ୍ତି। ଏବଂ ସିଏ କଳି ସନ୍ତରଣୀ ଉପନିଷଦ କୁହାଯାଇଛି, ଇତି ଷୋଡ଼ଶକମ୍ ନାମ କଳି କର୍ମସନାସନ ନାତ୍ର ପରତର ପାୟ ସର୍ବବେଦେଷୁ ବିଶ୍ୱ। ଇଏ ହେଉଛି 16 ନାମ ଯିଏକି ଏଇ ମହାମନ୍ତ୍ର କୁହାଯାଉଛି, ଏବଂ ଇଏ ହେଉଛି କଳିଯୁଗର କଳମଶ ବା ଯେତେ ପାପ ଅଛି ସବୁ ପାପକୁ ଧ୍ୱଂସ କରିବା ପାଇଁ ଇଏ ହେଉଛି ଉପାୟ। 8ର ଉନ୍ନତର ଉପାୟ ସମସ୍ତ ବେଦରେ ନାହିଁ। କିନ୍ତୁ ଆମେ ଦେଖିବା ଯେଉଁଠି ମହାପ୍ରଭୁ ଥିଲେ, ଯେଉଁ ରାଧାକାନ୍ତ ମଠ, ଏବେ ବର୍ତ୍ତମାନ ଆପଣ ଯିବେ ସେଠି ଶୁଣିବେ ଅନ୍ୟ ନାମ କୀର୍ତ୍ତନ ହେଉଛି, ମହାମନ୍ତ୍ର କୀର୍ତ୍ତନ ହେଉଛି। ସ୍ୱୟଂ ଭଗବାନ ଆସିଥିଲେ, ସେ ନାମକୁ କଳିଯୁଗର ଲୋକମାନଙ୍କ ପାଇଁ ଉଦ୍ଧାର କରି ଦେଇଗଲେ, ଏବଂ ସାରା ପୃଥିବୀରେ ବର୍ତ୍ତମାନ ଭଗବାନଙ୍କ ସେଇ ନାମ ଚାଲିଛି, କୀର୍ତ୍ତନ ହେଉଛି। କିନ୍ତୁ ଯେଉଁଠି ମହାପ୍ରଭୁ ଥିଲେ 24 ବର୍ଷ କାଳ ଯେଉଁଠି ଥିଲେ ରାଧାକାନ୍ତ ମଠରେ, ବର୍ତ୍ତମାନ ଆପଣ ଯିବେ ଦେଖିବେ ସେଠି ଏ ମନ୍ତ୍ର ବୋଲା ହେଉଛି। ତେଣୁ ସେଠି ବୁଝିବା ପରେ ସେଠି ନଷ୍ଟ ହେଇଗଲା, ସକାଳ ନ ମହତା ଯୋଗ ନଷ୍ଟ କରନ୍ତି, ପରମ୍ପରାଟି ସେଠି ନଷ୍ଟ ହେଇଗଲା। ତେଣୁ ଏଇଟା କାହିଁକି ହେଉଛି, ପ୍ରଭୁପାଦ ମହାରାଜ କୁହନ୍ତି ଯେଉଁମାନେ ଯେଉଁ ଶିଷ୍ୟମାନେ ଭକ୍ତର ବିଭିନ୍ନ ସ୍ତର ଅଛି, ଯେଉଁମାନେ କନିଷ୍ଠ ସ୍ତରର ଭକ୍ତ ଅଛନ୍ତି, କନିଷ୍ଠ ସ୍ତରରେ ଅଛନ୍ତି, ସେମାନେ ସବୁ କଥା ନୂଆ କଥା କିଛି ମିଶେଇବାକୁ, ଯେଉଁମାନେ ଉତ୍ତମ ଭକ୍ତ ସେମାନେ କିଛି ମିଶେଇବେନି, ତାଙ୍କୁ ବାଦ ଦେବେନି, ଆଜ୍ ଇଟ୍ ଇଜ୍ ଯେଉଁଟା ଗୁରୁଦେବ କହିଥିଲେ ସେଇଟାକୁ ହିଁ କହିବେ, ତେଣୁ ସେ ପରମ୍ପରା ଚାଲିବ। କିନ୍ତୁ ଯେଉଁଠି ଯେଉଁମାନେ ଟିକେ ନିମ୍ନ ସ୍ତରର ଭକ୍ତ ଅଛନ୍ତି, ସେମାନେ କହିବେ ଆମର ଗୁରୁଦେବଙ୍କଠୁ ଆମେ ଟିକେ ଆଉ ଟିକେ ଅଧିକା ନୂଆ କଥା କହିବେ, ସେଇଠି ପରମ୍ପରା ନଷ୍ଟ ହେଇଯାଉଛି। ତେଣୁ ପ୍ରଭୁପାଦ ମହାରାଜ କୁହନ୍ତି ଯେଉଁ ଜ୍ଞାନ ଭଗବାନ ଦେଇଥିଲେ, ବ୍ରହ୍ମାଙ୍କୁ ଜ୍ଞାନ କେବେ ଦେଇଥିଲେ, ବ୍ରହ୍ମାଙ୍କୁ ଆମେ ବର୍ଣ୍ଣନା କରାଯିବ ଏଠି, ସେ ପରେ ବର୍ଣ୍ଣନା କରାଯିବ। ଗୋଟିଏ ଯେତେବେଳେ ବ୍ରହ୍ମାଙ୍କର ଗୋଟିଏ ଦିନ ଭଗବତ ଗୀତାରେ ମଧ୍ୟ କୁହାଯାଇଛି, ଗୋଟିଏ ଦିନ ହେଉଛି 1000 ଯୁଗ ପର୍ଯ୍ୟନ୍ତ, ସହସ୍ର ଯୁଗ ହେଉଛି କେତେ ନା କେବଳ କଳି ଯୁଗର ପରିମାଣ ହେଉଛି 4,32,000, ଆର 2 ଗୁଣ ପରିମାଣ ହେଉଛି ଦ୍ୱାପର ଯୁଗର ପରିମାଣ 8,64,000 ବର୍ଷ, ତାର 3 ଗୁଣ ପରିମାଣ ହେଉଛି 12,96,000 ବର୍ଷ, ସେ ହେଉଛି ତ୍ରେତୟା ଯୁଗର ପରିମାଣ, ଏବଂ କଳି ଯୁଗର 4 ଗୁଣ ହେଉଛି 17,28,000 ବର୍ଷ, ଇଏ ହେଉଛି କଳି ଯୁଗ ସତ୍ୟଯୁଗର ପରିମାଣ। ତେଣୁ ସତ୍ୟ ତ୍ରେତୟା ଦ୍ୱାପର କଳି ମିଶିଲେ ହେଉଛି 43,20,000 ବର୍ଷ। ତେଣୁ ଇଏକୁ 1,000 ଗୁଣିଲେ 1,000 ଯୁଗ ପର୍ଯ୍ୟନ୍ତ, ତାମାନେ 432 କୋଟି ବର୍ଷ ହେଉଛି ବ୍ରହ୍ମାଙ୍କର ଗୋଟେ ଦିନ। ପୁଣି ତେହ ରାତ୍ର ବିଦଧନା, ପୁଣି ସେଇଭଳିଆ ତାଙ୍କ ରାତ୍ରି ମଧ୍ୟ ଅଛି 432 କୋଟି, ଏମିତି ଦିନ ରାତି ମିଶିଲେ 864 କୋଟି ବର୍ଷ ହେବ। ତେଣୁ ଏଇଭଳି ଭାବରେ ବ୍ରହ୍ମାଙ୍କର ଗୋଟେ ମାସକୁ 30 ଦିନ, ଅନ୍ତତଃ ପକ୍ଷେ ମାସକ 30 ଦିନ ଯଦି ଧରିବା, ମାସକୁ 30 ଦିନ ଏଇଭଳି ଭାବରେ ବର୍ଷ ହେଇକି ତାଙ୍କୁ 50 ବର୍ଷରୁ ଅଧିକ ହେଲା। ବର୍ତ୍ତମାନ ତାଙ୍କର ଅପରାଧ ଚାଲିଛି, ପ୍ରଥମ ଅର୍ଦ୍ଧଟା ସରିଯାଇଛି ବ୍ରହ୍ମାଙ୍କର, ଏବଂ ବର୍ତ୍ତମାନ ଅପରାଧ ତା ପର ଅର୍ଦ୍ଧଟା ଚାଲିଛି। ତେଣୁ ଆମେ ଅନୁମାନ କରିବା କେତେ କୋଟି କୋଟି ବର୍ଷ ତଳେ କୁହାଯାଇଥିଲା ଜ୍ଞାନ। କିନ୍ତୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେଉଁ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ ଦେଇଥିଲେ ସେଇ ଜ୍ଞାନ ଆମେ ପାଉଛେ, ପରମ୍ପରାରେ ପାଉଛେ। ବର୍ତ୍ତମାନ ଯେଉଁ ଭଗବାନ ଚୈତନ୍ୟ ମହାପ୍ରଭୁ ଆସିଲେ, ସେ ଆସିଲେ ଯେଉଁ 4ଟି ସମ୍ପ୍ରଦାୟ ଅଛି ଆମର, ବ୍ରହ୍ମମାଧ୍ୟମ ସମ୍ପ୍ରଦାୟରେ ଭଗବାନ ବ୍ରହ୍ମାଙ୍କୁ ଦେଇଥିଲେ, ଏବଂ ବ୍ରହ୍ମା ତାଙ୍କର ପୁତ୍ର ଦେଲେ ନାରଦକୁ ଏଇଠି ଜ୍ଞାନ ଦେଉଛନ୍ତି, ଏବଂ ଜ୍ଞାନ ଦେଇକି ସେ କହିବେ ଏଇଟାକୁ ବିପୁଳିଙ୍ଗ କରୁ, ଏଇଟାକୁ ବିପୁଳ ମାନେ ଏଇଟାକୁ ବର୍ଣ୍ଣିତ କର, ମାନେ ଏଇଟାକୁ ଏକ୍ସପାଣ୍ଡ କଲେ ସମସ୍ତେ ବୁଝିପାରିବେନି ନା। ବ୍ରହ୍ମାଙ୍କର ଶକ୍ତି ଥିଲା, ସେ 4ଟି ଶ୍ଳୋକ ବୁଝିଦେଇ 4ଟି ଶ୍ଳୋକ ଦ୍ୱାରା ସବୁ ବୁଝିଦେଲେ, କିନ୍ତୁ ଆମକୁ ଯଦି 4,00,000 ଶ୍ଳୋକ ଯଦି କୁହାଯିବ ତଥା ଆମେ ବୁଝିପାରିବା ନାହିଁ, କାରଣ ଆମର ସେତେ ଏତେ ଉନ୍ନତ ଜ୍ଞାନ ନାହିଁ। ବ୍ରହ୍ମାଙ୍କର ଜ୍ଞାନ ସେଭଳି ଭାବରେ ଉନ୍ନତ ରହିଥିଲା, ଯେଉଁଥିପାଇଁ ମାତ୍ର 4ଟି ଶ୍ଳୋକରେ ସେ ସବୁକିଛି ଶୁଣିକିରି ସବୁ ବୁଝିଲେ, ଏବଂ ସେ ଏ ସମସ୍ତ ଭୌତିକ ସୃଷ୍ଟିକୁ ନିର୍ମାଣ ତିଆରି କଲେ, ଏଠି ବର୍ଣ୍ଣନା କରାଯାଉଛି। ତେଣୁ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ, ସେଇ ଜ୍ଞାନ ଆମେ ପାଉଛେ ବର୍ତ୍ତମାନ, ଯେଉଁ ପାଉଛେ ମହାପ୍ରଭୁ ଆସିଲେ, ବ୍ରହ୍ମା ନାରଦଙ୍କୁ ଦେଲେ ନାରଦ ଦେଲେ, ବ୍ୟାସଦେବଙ୍କୁ ବ୍ୟାସଦେବ ଦେଲେ, ଶୁକଦେବଙ୍କୁ ଶୁକଦେବ ଦେଲେ, ପରୀକ୍ଷିତ ମହାରାଜ ଏବଂ 60,000 ମୁନି ଋଷିମାନେ ଥିଲେ, ଏବଂ ସେଇଠି ସୁତ ଗୋସ୍ୱାମୀ ଶ୍ରବଣ କରିଥିଲେ। ତେଣୁ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛି। ଆମେ ଦେଖିବା ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ନିବିଷ୍ଟ ଚିତ୍ତରେ ସୁତ ଗୋସ୍ୱାମୀ ଶୁଣୁଥିଲେ, ନିବିଷ୍ଟ ଚିତ୍ତରେ। ନିବିଷ୍ଟ ଚିତ୍ତ କ'ଣ ପ୍ରଭୁପାଦ ମହାରାଜ କହୁଛନ୍ତି, ହି ଡ୍ରାଙ୍କ୍ ଦି ଜୁସ୍ ଅଫ୍ ଶ୍ରୀମଦ୍ ଭାଗବତମ୍ ଥ୍ରୁ ହିଜ୍ ଇୟର୍। ଶ୍ରୀମଦ୍ ଭାଗବତମ୍ ରୂପକ ରସକୁ ସୁତ ଗୋସ୍ୱାମୀ କର୍ଣ୍ଣ ମାଧ୍ୟମରେ ପାନ କରୁଥିଲେ, ନିବିଷ୍ଟ ଚିତ୍ତ ବୋଲି କୁହାଯାଉଛି। ପ୍ରଭୁପାଦ ମହାରାଜ କହୁଛନ୍ତି ନିବିଷ୍ଟ ଚିତ୍ତ କେଉଁମାନେ ହେଇପାରିବେ, ୱାନ୍ କ୍ୟାନଟ୍ ବି ମାନେ ନିବିଷ୍ଟ ହେଇପାରିବନି, ଯଦି କେମିତି ଜଣେ ହବ ନିବିଷ୍ଟ ହେଇପାରିବନି, ଯଦି ସିଏ କ୍ୟାନଟ୍ ହିୟର୍ ୱିଥ୍ ରାପ୍ଟ ଆଟେନ୍ସନ୍, ଯଦି ପୂର୍ଣ୍ଣ ମନୋଯୋଗ ସାହାଯ୍ୟରେ ଯଦି ନ ଶୁଣିବ ତାହେଲେ ସିଏ ଏଇ ଭାଗବତଙ୍କୁ ବୁଝିପାରିବେ ନାହିଁ। ଗୋପାଳ ମହାରାଜ କହୁଛନ୍ତି ସିମ୍ପୁଲ ହିୟରିଂ ଇଜ୍ ନଟ୍ ଅଲ୍, ଖାଲି ଶୁଣିଦେଲେ ଠିକ୍ ହବନି, ଏଇଟାକୁ ଶୁଣିବା ପାଇଁ କ'ଣ କରିବା, ତାର ମାନେ ଉପାୟ କ'ଣ, କେମିତି ଠିକ୍ ଭାବରେ ଆମେ ବୁଝିପାରିବା, ଗୁରୁ ଶିଷ୍ୟ ପରମ୍ପରାରେ ଆମେ କେମିତି ଶ୍ରବଣ କରିପାରିବା। ଭଗବାନ କହୁଛନ୍ତି ଦି ୱାର୍ଡ ନିବିଷ୍ଟ ମିନ୍ସ ଦ୍ୟାଟ୍ ସୁତ ଗୋସ୍ୱାମୀ ଡ୍ରାଙ୍କ୍ ଦି ଜୁସ୍ ଅଫ୍ ଭାଗବତମ୍ ଥ୍ରୁ ହିଜ୍ ଇୟର୍ସ। ନିବିଷ୍ଟ ଚିତ୍ର ଶୁଣୁଥିଲେ ମାନେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଥିଲେ ସେଠି 60,000 ମୁନି ଋଷିମାନେ ଥିଲେ, ଏବଂ ପରୀକ୍ଷିତ ମହାରାଜ ବିଶେଷ ଭାବରେ କୁହାଯାଉଥିଲା, କିନ୍ତୁ ସେଠି ସୁତ ଗୋସ୍ୱାମୀ ମଧ୍ୟ ରହିଥିଲେ, ଏବଂ ସିଏ ମଧ୍ୟ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ଏହି ସୂତ ଭବିଷ୍ୟତରେ ନୈମିଷାରଣ୍ୟରେ ସ୍ୱର୍ଣ୍ଣକାଦି ଋଷିମାନଙ୍କୁ ଏ କଥା କହିବେ, ମାନେ ସେ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଏ ଗୁରୁ ଶିଷ୍ୟ ପରମ୍ପରା ଆସୁଛି, ତେଣୁ ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର କଥା କହିଛନ୍ତି, ସେଥିପାଇଁ ମୁଁ କହୁଛି ଯେ ପ୍ରଭୁପାଦ କହୁଛନ୍ତି ଯେ ଦି ସିକ୍ରେଟ୍ ଅଫ୍ ନୋଇଂ ଭାଗବତମ୍ ମେନ୍ସନ୍, କେମିତି ଆମେ ଭାଗବତ ଜାଣିବା ତାର ଉପାୟଟି ଏଠି କୁହାଯାଉଛି, କେମିତି ଜାଣିବା, ନୋ ୱାନ୍ କ୍ୟାନ୍ ଗିଭ୍ ରାପ୍ଟ ଆଟେନ୍ସନ୍ ହୁ ଇଜ୍ ନଟ୍ ପିଓର୍ ଇନ୍ ମାଇଣ୍ଡ, ଯାହାର ମନ ପବିତ୍ର ନାହିଁ ସେ ନିବିଷ୍ଟ ଚିତ୍ତ ହେଇପାରିବ। ତୁ ନୋ ୱାନ୍ କ୍ୟାନ୍ ବି ପିଓର୍ ଇନ୍ ମାଇଣ୍ଡ ହୁ ଇଜ୍ ନଟ୍ ପିଓର୍ ଇନ୍ ଆକ୍ସନ୍, ସମସ୍ତଙ୍କ ମନ ଶୁଦ୍ଧ ହେଇପାରିବନି ଯଦି ତାଙ୍କର କାର୍ଯ୍ୟ ମଧ୍ୟ ଶୁଦ୍ଧ ନ ହେଇଥିବ। ପୁଣି କହୁଛନ୍ତି ନୋ ୱାନ୍ କ୍ୟାନ୍ ବି ପିଓର୍ ଇନ୍ ଆକ୍ସନ୍ ହୁ ଇଜ୍ ନଟ୍ ପିଓର୍ ଇନ୍ ଇଟିଂ ସ୍ଲିପିଂ ଫିୟରିଂ ଆଣ୍ଡ ମେଟିଂ। ଆମର ଶରୀର ଯେଉଁ ଆବଶ୍ୟକତା ରହୁଛି, ଆହାର ନିଦ୍ରା ଭୟ ମୈଥୁନ, ଏ 4ଟି ଜିନିଷ ଯେଉଁ ଶରୀର ଆବଶ୍ୟକତା ଅଛି, ସେଥିରେ ଜଣେ ଯଦି ଶୁଦ୍ଧ ନ ହେବ ତାହେଲେ ସେ ତାର କାର୍ଯ୍ୟ ଶୁଦ୍ଧ ହେବନି, କାର୍ଯ୍ୟ ଶୁଦ୍ଧ ନହେଲେ ତାର ମନ ଶୁଦ୍ଧ ହେବନି, ମନ ଶୁଦ୍ଧ ନହେଲେ ସେ ଭାଗବତମ ଶ୍ରବଣ ଠିକ ଭାବରେ କରିପାରିବ ନାହିଁ, ଭାଗବତ ଶ୍ରବଣ ଠିକ ଭାବରେ ନ କରିଗଲେ ତାର ଶ୍ରବଣର ଫଳ ସେ ପାଇପାରିବ ନାହିଁ। ତେଣୁ ସମ ଓର ଅଧର ପ୍ରଭୁପାଦ ମହାରାଜ କହୁଛନ୍ତି, ବଟ୍ ସମ ଓର ଅଧର ଇଫ୍ ସମ ୱାନ୍ ହିୟର୍ସ ୱିଥ୍ ରାପ୍ଟ ଆଟେନ୍ସନ୍ ଫ୍ରମ୍ ଦି ରାଇଟ୍ ପର୍ସନ୍ ଆଟ୍ ଦ ଭେରି ବିଗିନିଂ, ୱାନ୍ କ୍ୟାନ୍ ଆସ୍ୟୁରଲି ସି ଲର୍ଡ ଶ୍ରୀକୃଷ୍ଣ ଇନ୍ ପର୍ସନ୍ ଇନ୍ ଦ ପେଜେସ୍ ଅଫ୍ ଭାଗବତ। କିନ୍ତୁ ଯେତେ ଅସୁବିଧା ସତ୍ତ୍ୱେ ଯଦି କୌଣସି ଉପାୟରେ ଜଣେ ନିବିଷ୍ଟ ଚିତ୍ତରେ ଯଦି ଭାଗବତ ଶ୍ରବଣ କରିବେ ତାହେଲେ ନିଶ୍ଚିତ ଭାବରେ ସେ ଭଗବାନ ଦର୍ଶନ କରିବେ। ୱାନ୍ କ୍ୟାନ୍ ସି ଲର୍ଡ ଶ୍ରୀକୃଷ୍ଣ ଇନ୍ ପର୍ସନ୍, ବ୍ୟକ୍ତିଗତ ଭାବରେ ଭଗବାନ ଦର୍ଶନ କରିବେ। କେମିତି ଦର୍ଶନ କରିବେ ନା ଇନ୍ ଦ ପେଜେସ୍ ଅଫ୍ ଭାଗବତ, ଭାଗବତ ରୂପକର ପୃଷ୍ଠାରେ ଭଗବାନ ସେ ଦର୍ଶନ କରିବେ। ପ୍ରଭୁପାଦ ମହାରାଜ କହୁଛନ୍ତି ପ୍ରକୃତରେ ଜଣେ ଯଦି ସେଇଭଳି ଭାବରେ ମନୋଯୋଗ ସକାରେ କାୟ ମନ ବାକ୍ୟ, କାୟ ମନ ବାକ୍ୟରେ ଯଦି ଶ୍ରବଣ କରିବେ ତାହେଲେ ସେ ଭଗବାନଙ୍କୁ ଦର୍ଶନ କରିବେ। ଆମେ ଏଇ ପ୍ରସଙ୍ଗରେ ଗୋଟେ କଥା କହିବା, ଯେତେବେଳେ ଚୈତନ୍ୟ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟ, ଭାଗବତଙ୍କୁ ଦର୍ଶନ କରିବେ, ଭଗବତ ଗୀତାରେ ମଧ୍ୟ ଦର୍ଶନ କରିବେ। ଯେତେବେଳେ ପ୍ରଭୁପାଦ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟ ଶ୍ରୀରଙ୍ଗମ ମନ୍ଦିର ଅଛି, ଶ୍ରୀରଙ୍ଗମ ମନ୍ଦିରରେ ଆପଣମାନେ କିଏ ଯାଇଥିଲେ, ଶ୍ରୀରଙ୍ଗମ ମନ୍ଦିର ତିରୁଚି ତିରୁଚିରାପଲ୍ଲୀରେ ରଙ୍ଗନାଥ ଶ୍ରୀରଙ୍ଗମ, ତେଣୁ ସେଠି ଶ୍ରୀରଙ୍ଗମ ରହିଛନ୍ତି, ଭଗବାନ ସହନ କରିଛନ୍ତି, ମାନେ କ୍ଷୀରଦଶାଇ ବିଷ୍ଣୁ ବୋଲିଛନ୍ତି ସହନ କରିଛନ୍ତି, ସେଭଳିଆ ସହନ କରିଛନ୍ତି, ସେ ବିଗ୍ରହ ଅଛନ୍ତି। ସେଠି ଜଣେ ବ୍ରାହ୍ମଣ, ବୃଦ୍ଧ ବ୍ରାହ୍ମଣ ଜଣେ, ସେ ଭଗବତ ଗୀତା ପାଠ କରନ୍ତି, କିନ୍ତୁ ଭଗବତ ଗୀତା ପାଠ କଲା ବେଳକୁ ଅନ୍ୟମାନେ ତାଙ୍କୁ ଟିକେ ହସନ୍ତି, କାହିଁକିନା ସେ ଠିକ୍ ଭାବରେ ସଂସ୍କୃତ କହିପାରନ୍ତିନି, ସଂସ୍କୃତରେ ସବୁ ଭୁଲ ଅଛି, ଆଉ ଲେଖକ ତାଙ୍କର କଥା କହିବା ଉଚ୍ଚାରଣ ଭୁଲ କରିପାରନ୍ତି, ଏମିତି ସବୁ ରହିଛି। ତେଣୁ ଅନ୍ୟମାନେ ସବୁ ଦେଖି ହସନ୍ତି, କାରଣ ବହୁତ ପଣ୍ଡିତ ଅଛନ୍ତି ପଣ୍ଡିତ, ତେଣୁ ସେମାନେ ସବୁ ହସନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ଯାଇ ପହଞ୍ଚିଲେ ସେଠି ମନ୍ଦିରରେ, ସେ ଦେଖିଲେ ଏ ବ୍ରାହ୍ମଣ ଜଣଙ୍କ ଯେଉଁ ଭଗବତ ଗୀତା ପାଠ କରୁଛନ୍ତି, ଅନ୍ୟମାନେ ତାଙ୍କୁ ଟିକେ ଥଟା ତାପସା ସବୁ କରୁଛନ୍ତି, ତେଣୁ ସେ ତାଙ୍କ ପାଖକୁ ଯାଏ। ମହାପ୍ରଭୁ ସବୁ ଜାଣନ୍ତି ତ, ମହାପ୍ରଭୁ ତାଙ୍କ ପାଖକୁ ଯାଇକିରି ପଚାରିଲେ ଯେ ତମେ କ'ଣ ସବୁ ପଢ଼ୁଛ, ନା ଏମିତି ଭଗବତ ଗୀତା ପଢ଼ୁଛି, ମୋର ଗୁରୁଦେବ ମୋତେ ଆଦେଶ ଦେଇଥିଲେ ଯେ ତମେ ସବୁଦିନେ ଭଗବତ ଗୀତା ପାଠ କରିବ, ତେଣୁ ମୁଁ ସବୁଦିନେ ପାଠ କରୁଛି, କିନ୍ତୁ ମୋର ସଂସ୍କୃତ ଜ୍ଞାନ ନାହିଁ, ଭଲ ନାହିଁ, ଆଉ ତେଣୁ ଏମାନେ ସବୁ ସେଥିପାଇଁ ଏମାନେ ଥଟା ତାମସା କରୁଛନ୍ତି, ନା ସେମାନେ ଠିକ୍ ଅଛି ଥଟା ତାମସା କରୁଛନ୍ତି, କିନ୍ତୁ ଆପଣ ଯେଉଁ ପାଠ ପଢ଼ୁଛନ୍ତି ଭଗବତ ଗୀତା ପାଠ କରୁଛନ୍ତି, ଅଷ୍ଟାଦଶ ଅଧ୍ୟାୟ ପଢ଼ୁଥିଲେ ସେ, ତେଣୁ ଯେଉଁ ପାଠ କରୁଛନ୍ତି, କିନ୍ତୁ ମୁଁ ଦେଖୁଛି ଆପଣଙ୍କର ଚକ୍ଷୁରୁ ଲୋକ ବାହାରୁଛି, ଆପଣ ବହୁତ ନିମିତ୍ତ ଚିତ୍ରରେ ସେମାନେ ପଢ଼ୁଛନ୍ତି, ଏଇଟା କେମିତି ହେଉଛି, ଆପଣ ଯଦି ଠିକ୍ ଭାବେ ବୁଝିପାରୁନାହାନ୍ତି, ଆପଣ ସଂସ୍କୃତ ଜ୍ଞାନ ନାହିଁ, ନା ମୁଁ ଯେତେବେଳେ ଭଗବତ ଗୀତା ପେଜ୍ ଉଲଟଉଛି, ପୃଷ୍ଠା ଉଲଟଉଛି, ସେତେବେଳେ ଗୋଟେ ଚିତ୍ର ମୋ ଆଖିକି ଆସୁଛି, କ'ଣ ସେ ଚିତ୍ର, ଭଗବାନ ଯିଏକି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସେ ତାଙ୍କର ଭକ୍ତର ସାରଥି ହେଇକିରି ରଥ ଚାଳନା କରୁଛନ୍ତି, ସେଇ ଚିତ୍ରଟି ମୋ ଆଖି ଆଗରେ ଆସିଯାଉଛି। ତ ମହାପ୍ରଭୁ କହିଲେ ତମେ ପ୍ରକୃତରେ ତମେ ହିଁ ପ୍ରକୃତ ଭଗବତ ଗୀତାର ପାଠ କର ବୋଲି କହି ତାଙ୍କୁ କୁଣ୍ଡେଇ ପକାଇଲେ। ତେଣୁ ଯେଉଁମାନେ ନିବିଷ୍ଟ ଚିତ୍ତରେ ଏଟାକୁ ଶ୍ରବଣ କରିବେ ବା ପଠନ କରିବେ, ତାହେଲେ ସେମାନେ ଭଗବାନଙ୍କର ଉପଲବ୍ଧି ପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜ ସେ କହିଲେ କେନ୍ ଆସ୍ୟୁରଲି ସି ଲର୍ଡ କ୍ରିଷ୍ଣ ଇନ୍ ପର୍ସନ୍ ଇନ୍ ଦ ପେଜେସ୍ ଅଫ୍ ଶ୍ରୀମଦ୍ ଭାଗବତ। ତେଣୁ ଏଇ ପରମ୍ପରାରେ ଆସିଛି, ମହାପ୍ରଭୁ ଯେଉଁ ଆସିଲେ ମାଧବେନ୍ଦ୍ରପୁରୀ ଠାରୁ ଈଶ୍ୱର, ମାଧବେନ୍ଦ୍ରପୁର ଠାରୁ ଈଶ୍ୱରପୁରୀ, ଏ ପରମ୍ପରାରେ ଆସୁଛନ୍ତି, ମହାପ୍ରଭୁ ସେଇ ଈଶ୍ୱରପୁରୀଙ୍କ ପାଖରୁ ଏଇ ଜ୍ଞାନ ନେଇଛନ୍ତି, ଏବଂ ସେ ମହାପ୍ରଭୁଠାରୁ ଆମର ଏଇ ସମ୍ପ୍ରଦାୟ ଆସୁଛି। ଇଏ ହେଉଛି ଅନୁମୋଦିତ ସମ୍ପ୍ରଦାୟ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଅନୁମୋଦିତ ସମ୍ପ୍ରଦାୟ କ'ଣ, ଯେମିତି ପୋଷ୍ଟ ବକ୍ସ, ପୋଷ୍ଟ ବକ୍ସରେ ଚିଠି ପଠାଇଲେ ପକାଇଲେ ସେଇଟା ଆମେ ଯେଉଁଠିକି ଲେଖିଥିବା ସେ ଚିଠି ଯିବା ପାଇଁ ସେ ଯାଇ ପହଞ୍ଚିବ, କିନ୍ତୁ ଯେକୌଣସି ବକ୍ସରେ ପଠାଇଲେ ପକାଇଦେଲେ ସେ ଯିବନି। ତେଣୁ ଅଥରାଇଜ୍ ସମ୍ପ୍ରଦାୟ ଏବଂ ଅନଅଥରାଇଜ୍ ସମ୍ପ୍ରଦାୟ ଭିତରେ, ଅନୁମୋଦିତ ଏବଂ ଅନୁମୋଦିତ ସମ୍ପ୍ରଦାୟ ଭିତରେ ଇଏ ହେଉଛି ତଫା। ତେଣୁ ପ୍ରଭୁପାଦ ମହାରାଜ ସେଥିପାଇଁ କହୁଛନ୍ତି ଯେ ଯେଉଁ ଜ୍ଞାନ ଭଗବାନ ଦେଇଥିଲେ ବ୍ରହ୍ମାଙ୍କୁ କୋଟି କୋଟି ବର୍ଷ ତଳେ, ସେଇ ଜ୍ଞାନ ଆମେ ବର୍ତ୍ତମାନ ପାଉଛେ, ଯେହେତୁ ଆମେ ଗୁରୁ ଶିଷ୍ୟ ପରମ୍ପରା ଆସିଛେ। ଏଇ ଯେଉଁ ପରମ୍ପରାଟି ବର୍ତ୍ତମାନ ଚାଲିଛି, ଏ ପରମ୍ପରାଟି 15,000 ବର୍ଷ ଧରି ଚାଲିବ। ପ୍ରଭୁପାଦ ମହାରାଜ ଦେ ଭବିଷ୍ୟତବାଣୀ ଦେ, ଏ ଅବଶ୍ୟ ଶାସ୍ତ୍ରରେ ଅଛି, ଏଇଟା ଯେତେବେଳେ ଭଗବାନ କୃଷ୍ଣଙ୍କର ଆବିର୍ଭାବ ପର୍ବରେ ଏମାନେ ଚାଲିଗଲା ପରେ କଳିଯୁଗ ଆସିଯାଇଛି, ତେଣୁ କଳିଯୁଗର ଏଇ ଯେଉଁ 15,000 ବର୍ଷ, ଏଇ 15,000 ବର୍ଷକୁ କହୁଛି ସୁବର୍ଣ୍ଣ ଯୁଗ କଳିଯୁଗ। ତେଣୁ ଏଇ ମହାମନ୍ତ୍ର, ଏଇ ଯେଉଁ ହରିକୃଷ୍ଣ କୀର୍ତ୍ତନ, ଏଇ 15,000 ବର୍ଷ ପର୍ଯ୍ୟନ୍ତ ଚାଲିବ, ତାପରେ ନଷ୍ଟ ମଧ୍ୟ ହେଇଯିବ। ସବୁ ବିଭିନ୍ନ ପ୍ରକାର ସବୁ ମନଗଢ଼ା ଜିନିଷ ସବୁ କହିବେ। ବର୍ତ୍ତମାନ ମଧ୍ୟ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଲେଖିଥିଲେ, ଚୈତନ୍ୟ ଚୈତନ୍ୟ ମାନେ ଆମର କୃଷ୍ଣ କବିରାଜ ଗୋସ୍ୱାମୀ ଯେତେବେଳେ ଲେଖିଥିଲେ, ସେ 13 ଅପସମ୍ପ୍ରଦାୟ ବିଷୟରେ ଲେଖିଛନ୍ତି। ଆଉଲୁ ବାଉଲୁ କର୍ତ୍ତା ଭେଜା ଗୋଡ଼ାଙ୍ଗନାଗରୀ ଅତିବଡ଼ି ଏଭଳି ଭାବରେ ଏ ଯେଉଁ ବାଉଲ ସମ୍ପ୍ରଦାୟ ବିଷୟରେ ମୁଁ ଟିକେ କହିବି। ବାଉଲ ସମ୍ପ୍ରଦାୟରେ ଆସୁଛନ୍ତି ରବୀନ୍ଦ୍ରନାଥ ଠାକୁର, ଯିଏକି ପାଇଥିଲେ ଗୀତାଞ୍ଜଳି ରଚନାକରି ବହି ଲେଖିକିରି ସେ ନୋବେଲ ପ୍ରାଇଜ୍ ପାଇଥିଲେ, ଲିଟରେଚରରେ ନୋବେଲ ପ୍ରାଇଜ୍ ପାଇଥିଲେ। ପ୍ରଭୁପାଦନାଥ କୁହନ୍ତି ଇଏ ଯେଉଁ ପାଇଥିଲେ ତାଙ୍କର ଗୁରୁ ହେଉଛନ୍ତି ବାଉଲ ସମ୍ପ୍ରଦାୟର ଜଣେ ଗୁରୁ। ବାଉଲ ସମ୍ପ୍ରଦାୟ ଆପଣ ଶୁଣିଥିବେ, ରବୀନ୍ଦ୍ର ସଙ୍ଗୀତ ଯେଉଁମାନେ ଶୁଣିଥିବେ ବାଉଲ ବୋଲି ତା ଦେହରେ ଗୋଟେ ଲେଖା ଥିବ, ମାନେ ୱାର୍ଡ଼ଟେ ଥିବ ବାଉଲ ବୋଲି। ତେଣୁ ବାଉଲ ସମ୍ପ୍ରଦାୟରେ ସେ ରହିକିରି ମାନେ ଏଇ ଅପସମ୍ପ୍ରଦାୟରେ କି ସେ ନୋବେଲ ପ୍ରାଇଜ୍ ପାଇଲେ। ତେଣୁ ଯଦି ଯେଉଁମାନେ ପ୍ରକୃତ ସମ୍ପ୍ରଦାୟ ଆସିକିରି ଭଗବାନଙ୍କର ନାମ କୀର୍ତ୍ତନ କରିବେ ତାହେଲେ ତାଙ୍କର କ'ଣ ଫଳ ନ ହବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ତେଣୁ ପ୍ରଭୁପାଦ ମହାରାଜ ସେଥିପାଇଁ କହୁଛନ୍ତି ଇଏ ହେଉଛି ଆମେ ଅଥରାଇଜ ବା ଅନୁମୋଦିତ ସମ୍ପ୍ରଦାୟରେ ଆସୁ। ସେ ଜ୍ଞାନଟା ଯେଉଁ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ ଦେଇଥିଲେ, ବ୍ରହ୍ମା ସେଇ ଜ୍ଞାନ ତାଙ୍କର ପୁତ୍ର ଏବଂ ଶିଷ୍ୟ ନାରଦ ମୁନିଙ୍କୁ ଦେଇଥିଲେ, ନାରଦ ମୁନି ତାଙ୍କର ଶିଷ୍ୟ ବ୍ୟାସଦେବଙ୍କୁ ଦେଇଛନ୍ତି ଏବଂ ସେଇ ଜ୍ଞାନ ପରମ୍ପରାରେ ଆସି ଆମ ପାଖରେ ବର୍ତ୍ତମାନ ପହଞ୍ଚୁଛି। ତେଣୁ ଏଠି ପ୍ରଭୁପାଦ ମହାରାଜ ଜଣେ ଯେଉଁ ମାନେ ଅନୁମୋଦିତ ଜଣେ ଆଚାର୍ଯ୍ୟ ସିଏ ଏ ଭାଗବତମ ରଚନା କରିଛନ୍ତି। ଜଣେ ଯଦି ପାଠ କରିବେ ଭାଗବତମକୁ ସେଇଭଳି ଭାବରେ ମନୋଯୋଗ ସାଗର ଯଦି ପାଠ କରିବେ ତାହେଲେ ସେମାନେ ମଧ୍ୟ ଭଗବାନ ଦର୍ଶନ କରିପାରିବେ। ତେଣୁ ଏ ଶ୍ଳୋକରେ କୁହାଯାଉଛି ସିଏ ହେଉଛନ୍ତି ଆଦିଦେବ ଜଗତାଙ୍କର ଗୁରୁ, ସିଏ ହେଉଛନ୍ତି ପ୍ରଥମ ଗୁରୁ। ବୌଦ୍ଧତା ଆରମ୍ଭରେ ସିଏ ଏକା ହିଁ ଜନ୍ମ ହେଇଥିଲେ, ବ୍ରହ୍ମା ଏକା ହିଁ ଜନ୍ମ ହେଇଥିଲେ, ଆଉ କିଏ ନଥିଲେ, ସୃଷ୍ଟି ହେଇନଥିଲା। ତେଣୁ ସୃଷ୍ଟି ହେଉଛି ସେତେବେଳେ ଯେଉଁ କାରଣ ଦେବସାଇ ବିଷ୍ଣୁ ରହିଛନ୍ତି, କାରଣ ଜଳରେ ଯେଉଁ ରହିଛନ୍ତି, କାରଣ ଜଳକୁ କୁହାଯାଉଛି ବେଦର ଇଏ ମାନେ ଯେଉଁ ସ୍ୱେଦ, ବେଦର ଯେଉଁ ବେଦ ରୂପକ ଯେଉଁ ରହିଛି ଜ୍ଞାନ ରହିଛି, ସେ ଜ୍ଞାନର ଯେଉଁ ସ୍ୱେଦ ବା ତାର ଝାଳଟାକୁ କୁହାଯିବ ଏଇ କାରଣାନବ ଜଳ। ତେଣୁ ସେଇ କାରଣାନବ ଜଳରେ ଭଗବାନ କାରଣାନବ ସାଇ ବିଷ୍ଣୁ, କାରଣଦେବ ସାଇ ବିଷ୍ଣୁ ଶୟନ କରିଛନ୍ତି ଏବଂ ତାଙ୍କର ନିଶ୍ୱାସରୁ ବହୁତ ପ୍ରକାର ଜଗତ ସୃଷ୍ଟି ହେଉଛି, ବହୁତ ପ୍ରକାର ଜଗତ ସୃଷ୍ଟି ହେଉଛି, କୋଟି କୋଟି ଜଗତ ସୃଷ୍ଟି ହେଉଛି। ତେଣୁ ଏଇ ଯେଉଁ ଜଗତ ବିଶେଷ ଭାବରେ ଆମେ ଏଇ ଯେଉଁ ଜଗତ ରହିଛେ ଇଏ ହେଉଛି ଚତୁର୍ମୁଖୀ ବ୍ରହ୍ମାଙ୍କର ବ୍ରହ୍ମାଣ୍ଡ, 14 ବର୍ଣ୍ଣନା କରାଯିବ ଶିଶିକ୍ଷା। ସେ ସୃଷ୍ଟି କରିବା ପାଇଁ ଚିନ୍ତା କରୁଛନ୍ତି କିନ୍ତୁ ଜାଣିପାରୁନାହାନ୍ତି, ତାଙ୍କର ମାନେ ସେ ଜ୍ଞାନ ପ୍ରାପ୍ତ ହେଇପାରୁନାହାନ୍ତି। ତେଣୁ ବ୍ରହ୍ମା ଏତେ ଉନ୍ନତ ଜୀବ, ବ୍ରହ୍ମା ପଦ କେଉଁମାନେ ପାଉଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି ଚତୁଃସ୍କନ୍ଧରେ ଶିବଜୀ କହିଛନ୍ତି ଯେ ସ୍ୱଧର୍ମନିଷ୍ଠ ସତଜନ୍ମି ପୁମା ବିରୁଚିତା ମେତି ତଥା କରନ୍ତି ମା। ଜଣେ ଯଦି ସ୍ୱଧର୍ମ ଠିକ୍ ଭାବରେ 100 ଧରିକି ପାଳନ କରିବ ତାହେଲେ ସେ ବ୍ରହ୍ମା ପଦ ପାଇବ। ତେଣୁ ବ୍ରହ୍ମା ଏତେ ଉନ୍ନତ ସ୍ତରର ସ୍ଥିତିରେ ଅଛନ୍ତି କିନ୍ତୁ ଏତେ ଉନ୍ନତ ସ୍ଥିତିରେ ଥାଇକରି ମଧ୍ୟ ସେ ଜାଣିପାରୁନାହାନ୍ତି ସେ ତାଙ୍କର ଉତ୍ସ କେଉଁଠୁ କେମିତି ସୃଷ୍ଟି କରିବେ ସେ ଜାଣିପାରୁନାହାନ୍ତି। ତେଣୁ ଭଗବାନଙ୍କଠାରୁ ଭଗବାନ ସେ ତପସ୍ୟା ଆସିବ, ତପ ଏଇ ଶବ୍ଦଟି ଆସିବ, ଏଇ ଶବ୍ଦଟି ଶୁଣିକି ସେ ତପସ୍ୟା କରିବ। ତପସ୍ୟା ପୁଣି ସେଇଭଳି ଭାବରେ 1000 ଧରିକିରି ଦେବଲୋକର ଗଣନା ଅନୁସାରେ 1000 ଧରି ତପସ୍ୟା କରିସାରିଲା ପରେ ଭଗବାନ ତାଙ୍କୁ ସେ ଜ୍ଞାନଟି ପ୍ରଦାନ କରିବେ। ତେଣୁ ବ୍ରହ୍ମା ହେଉଛନ୍ତି ଆଦି ଗୁରୁ। ଆମର କହିବାର ଉଦ୍ଦେଶ୍ୟ ଯେ ବ୍ରହ୍ମାଙ୍କ ଭଳି ଏତେ ଉନ୍ନତ ସ୍ଥିତିରେ ଜଣେ ଜୀବ ଥାଇକିରି ମଧ୍ୟ ସେ ଜ୍ଞାନ ଜାଣିପାରୁନି, ତାଙ୍କର ଜ୍ଞାନ ନାହିଁ। ସେଇଥିପାଇଁ ଯିଏ ଭୌତିକ ଜଗତ ଜନ୍ମ ହେଉଛନ୍ତି ଅବୋଧ ଦାତ ବୋଲି କୁହାଯାଇଛି। ଭାଗବତ ପ୍ରଥମ ସ୍କନ୍ଧରେ ଋଷଭଦେବ କହିଛନ୍ତି ଯେ ପରାଭବ ସ୍ଥାବତ ଅବୋଧ ଜାତ, ଆମେ ଦେଖିଲେ ବ୍ରହ୍ମା ଜାତ ହେଇକିରି ମଧ୍ୟ ସେ ଅବୋଧ ଅଜ୍ଞାନ ସ୍ତରରେ ଅଛନ୍ତି, ସିଏ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ଦେଉଛନ୍ତି। ତେଣୁ ଅନ୍ୟମାନଙ୍କ କଥା କ'ଣ କହିବା, ସମସ୍ତେ ଅବୋଧ ଜାତ, ସମସ୍ତେ ଯେତେବେଳେ ଜନ୍ମ ହେଉଛନ୍ତି ସେମାନେ ଅଜ୍ଞାନ ଭିତରେ ରହୁଛନ୍ତି, କିନ୍ତୁ ଯେତେବେଳେ ସିଏ ଯେଉଁ ଶ୍ରବଣ କଲେ ଯେଉଁ କଥା ତାଙ୍କର ଯେଉଁ ଶବ୍ଦଟି ଆସିଲା ତପ, ଏଇ ଶବ୍ଦଟି ସେ ଶ୍ରବଣ କଲେ, ଶ୍ରବଣ କରିକି ସେ 1000 ଧରିକି ତପସ୍ୟା କଲେ, ତପସ୍ୟା କଲା ପରେ ଭଗବାନ ତାଙ୍କୁ ସେ ଜ୍ଞାନଟି ଦେଉଛନ୍ତି। ତେଣୁ ସିଏ ହେଲେ ଆଦି ଗୁରୁ, ସ ଆଦି ଦେବ ଜଗତାଙ୍କର ଗୁରୁ, ଶ୍ରେଷ୍ଠ ଗୁରୁ ହେଉଛନ୍ତି ସେ, ସେ ମଧ୍ୟ ଆଦି ଦେବ ପ୍ରଥମ ଦେବତା ସିଏ, ଏବଂ ଜଗତରେ ସିଏ ହେଉଛନ୍ତି ଶ୍ରେଷ୍ଠ ଗୁରୁ। ଏବଂ ସ୍ୱଧିଷ୍ଣମ ଆସ୍ଥାୟ ଶିଶୁଖୟ କ୍ଷତ, ସ୍ୱଧିଷ୍ଣମ ଆସ୍ଥାୟ, ସ୍ୱଧିଷ୍ଣମ ହେଉଛି ସେ ଯେଉଁ ମୁଁ କହିଲି ଯେଉଁ ଭୌତିକ ଜଗତ ସୃଷ୍ଟି ହେଉଛି କାରଣ ଦେଖ ସେଇ ବିଷ୍ଣୁଙ୍କର ନିଶ୍ୱାସରୁ ସବୁ ଭୌତିକ ଜଗତ ସୃଷ୍ଟି ହେଉଛି, ଏଇ ଯେଉଁ ଭୌତିକ ଜଗତରେ ଯେତେବେଳେ ସୃଷ୍ଟି ହେଉଛି ଆସୁଛି ସେ ଅଣ୍ଡାକାର ଛୋଟ କ୍ଷୁଦ୍ର ପରିମାଣ ଆସିକିରି ଭୀଷଣ ବିରାଟ 400 କୋଟି ମାଇଲ୍ ଏ ଭୌତିକ ଜଗତର ଯେଉଁ ବିସ୍ତାର ହେଉଛି 400 କୋଟି ମାଇଲ୍ ଚେତନ ଚେତନ ବର୍ଣ୍ଣନା କରାଯାଇଛି 50 କୋଟି ଯୋଜନା 50 କୋଟି ଯୋଜନା ମାନେ 400 କୋଟି ମାଇଲ୍ ଏ ବିସ୍ତାର ଲାଭ କରୁଛି। ତେଣୁ ସେଇ ଭୌତିକ ଏଇ ଯେଉଁ ବ୍ରହ୍ମାଣ୍ଡରେ ତାର ଅର୍ଦ୍ଧେକ ଅଧା ମାନେ 200 କୋଟି ମାଇଲ୍ ପର୍ଯ୍ୟନ୍ତ ସେଇଟା ହେଉଛି ଜଳରେ ଭର୍ତ୍ତି ଗର୍ଭୋଦକ ଯାଇ ଜଳ ଗର୍ଭୋଦକ ଜଳ ବୋଲି କୁହାଯାଉଛି। ଭଗବାନ ତାଙ୍କର ଶରୀରରୁ ସେ ସ୍ୱେଦ ବାହାର କରୁଛନ୍ତି ତାଙ୍କର ଆମର ଯେମିତି ଶରୀରରୁ ଝାଳ ବାହାରୁଛି ସେଭଳି ଭାବରେ ଭଗବାନଙ୍କର ଶରୀରର ସ୍ୱାଦ ହେଉଛି ଗର୍ଭୋଦକ ଜଳ ସ୍ୱେଦ ଗର୍ଭୋଦକ ଜଳ। ସେ ଗର୍ଭୋଦକ ଜଳରେ ଭଗବାନ ଗର୍ଭୋଦକ ସାଇ ବିଷ୍ଣୁ ଶୟନ କରୁଛନ୍ତି ଏବଂ ତାଙ୍କର ପାଦ ପ୍ରଦେଶରେ ଲକ୍ଷ୍ମୀଦେବୀ ତାଙ୍କର ପାଦ ସମ୍ମାନ କରୁଛନ୍ତି। ତ ସେହି ସମୟରେ ଭଗବାନ ଯେତେବେଳେ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି ସେଥିପାଇଁ ତାଙ୍କର ନାଭିରୁ ତାଙ୍କ ନାଭିକୁ ମଧ୍ୟ ପଦ୍ମବଳି କୁହାଯାଉଛି କାରଣ ନାଭି ତାଙ୍କର ପଦ୍ମବଳି ସଦୃଶ ସୁନ୍ଦର ଦେଖାଯାଉଛି। ତେଣୁ ନାଭିରୁ ଗୋଟେ ପଦ୍ମ ବାହାରିଛି ଯେଉଁ ପଦ୍ମରେ ବ୍ରହ୍ମା ଦାସ ହେଉଛନ୍ତି। ତେଣୁ ସ୍ୱଧିଷ୍ଣମ ସେ ସେଇ ପଦ୍ମରେ ରହିକିରି ସେ ଚିନ୍ତା କରୁଛନ୍ତି ଆସ୍ଥାୟ ସେଇ ପଦ୍ମ ଉପରେ ରହିକିରି ସେ ଚିନ୍ତା କରୁଛନ୍ତି ଶିଶୁକ୍ଷତ କେମିତି ସୃଷ୍ଟି କରିବେ କାରଣ ତାଙ୍କର ସେ ରହିଛି ଚିନ୍ତାଧାରାଟା ରହିଛି କେମିତି ସୃଷ୍ଟି କରିବେ ସେ ଜାଣିପାରୁନାହାନ୍ତି କେମିତି ସୃଷ୍ଟି କରିବେ। ତେଣୁ ସେ ଐକ୍ଷତ ମାନେ ଚାରିଆଡ଼କୁ ଅନୁସାର କରୁଛନ୍ତି ସେ ସମୟ ସବୁ ଅନ୍ଧକାର ରହିକି ରହିଛି ସୃଷ୍ଟି ଆରମ୍ଭ ହେଇନି ନା ଅନ୍ଧକାର ସବୁ ରହିଛି। ତେଣୁ ତାଙ୍ଗ ନାଧ୍ୟ ଗଛ ଦୃଶମ ଅତ୍ର ସମତାଙ୍ଗ ପ୍ରପଞ୍ଚ ନିର୍ମାଣ ବିଧି ଦୟା ଭବେ। ତେଣୁ ତାଙ୍କୁ ସେ ଯେତେବେଳେ କେମିତି ସୃଷ୍ଟି କରିବେ ଚିନ୍ତା କଲେ ଆସ୍ତେ ଆସ୍ତେ ତାପରେ ସବୁ ତାଙ୍କର ସେସବୁ ଆସିବ ସେ ପରେ ସବୁ ସେ ବର୍ଣ୍ଣନା କରାଯିବ ଯେ ସେ ସେ ଶବ୍ଦଟି ସେ ଶୁଣିବା ପାଇଁ ସେ ପ୍ରଥମେ ଜାଣିପାରିଲେନି ସେ କିଏ ତାଙ୍କର କ'ଣ କେଉଁଠୁ ଆସିଛନ୍ତି ତାଙ୍କର ଉତ୍ସ କିଏ ଏଭଳି ଭାବରେ ପ୍ରଥମେ ସେ ଯେଉଁ ପଦ୍ମଟି ଅଛି ପଦ୍ମ ନାଡ଼ ଦେଇକିରି ସେ ଜଳ ଭିତରେ ଗର୍ଭୋଦକ ଜଳ ଭିତରେ ପ୍ରବେଶ କରିକି ବହୁତ ବର୍ଷ ବିତିଗଲା ପରେ ସେ କିଛି ଜାଣିପାରିଲେ ପୁଣି ସେ ପଦ୍ମ ଉପରକୁ ଆସିକି ସେ ଯେତେବେଳେ ଚିନ୍ତା କରୁଛନ୍ତି ସେହି ସମୟରେ ସେ ଶବ୍ଦଟି ଶୁଣିଲେ ତ ଏବଂ ପ ଏଇ ଦୁଇଟି ଅକ୍ଷର ତାଙ୍କୁ ଦୁଇଥର ଉଚ୍ଚାରିତ ହେଲା ତପ ତପ ଏ ଦୁଇଥର ଉଚ୍ଚାରିତ ହେଇଛି। ତେଣୁ ଦୁଇଥର ଉଚ୍ଚାରିତ ହେଲା ପରେ ସେ ତପସ୍ୟା କରିବା ପାଇଁ ଆରମ୍ଭ କରିଛନ୍ତି। ତପସ୍ୟା କରିବା ପରେ ସେ ତାଙ୍କର ସବୁ ଜ୍ଞାନ ପ୍ରାପ୍ତି ଭଗବାନ ଦେବେ ସମସ୍ତ ଜ୍ଞାନ ସେ ଦେଇଛି ସେଥିପାଇଁ ସେ ହେଉଛନ୍ତି ଆଦିଦେବ ଆଦିଗୁରୁ ସେ ହେଉଛନ୍ତି ମୂଳ ଗୁରୁ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯେଉଁ ଭଗବାନଙ୍କର ରୂପ ଧାମ ଯେଉଁ ନାରଦମୁନି ଯେଉଁ ପ୍ରଶ୍ନ ସବୁ ପଚାରିଛନ୍ତି ସେ ପ୍ରଶ୍ନର ଉତ୍ତରରେ ବ୍ରହ୍ମା ଏଇ ତାଙ୍କର ଭଗବାନଙ୍କର ଯେଉଁ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସେ ଜ୍ଞାନକୁ ସେ ବିସ୍ତାର କରୁଛନ୍ତି। ଏଇ 4ଟି ଶ୍ଳୋକରେ ସମସ୍ତ ଜ୍ଞାନ ଭଗବାନ ଦେଇଛନ୍ତି। ତେନେ ବ୍ରହ୍ମହୃଦା ଯା ଆଦି କବୈ ପ୍ରଥମ ଶ୍ଳୋକରେ ସେ କଥା କୁହାଯାଉଛି ବ୍ରହ୍ମାଙ୍କର ହୃଦୟରେ ସେ ଜ୍ଞାନ ଦେଇଛନ୍ତି। ହୃଦୟରେ ଭଗବାନ ଚୈତ୍ୟ ମାନେ ରହିଛନ୍ତି ପରମାତ୍ମା ରୂପରେ ରହିଛନ୍ତି ସମସ୍ତଙ୍କ ହୃଦୟରେ ତେଣୁ ସିଏ ହେଉଛନ୍ତି ଆମର ଚୈତ୍ୟଗୁରୁ। ଚୈତ୍ୟଗୁରୁ ରୂପରେ ଭଗବାନ ବ୍ରହ୍ମାଙ୍କୁ ସେ ଜ୍ଞାନ 4ଟି ଶ୍ଳୋକରେ ଦେଇଦେଇଛନ୍ତି। ଆମ ଶିଷ୍ୟ ରାଧାକୃଷ୍ଣ ମହାରାଜ କହନ୍ତି ଯେବେ ଭଗବାନ ତାଙ୍କର ପୁତ୍ରକୁ ପଢ଼ିବା ପାଇଁ କୌଣସି ସ୍କୁଲକୁ ବା କଲେଜକୁ ବା ଟ୍ୟୁସନକୁ ପଠେଇ ନାହାନ୍ତି ଭଗବାନ 4ଟି ଶ୍ଳୋକରେ ତାଙ୍କର ହୃଦୟ ଭିତରେ ସେ ଜ୍ଞାନଟି ସବୁ ଦେଇଛନ୍ତି। ସେ 4ଟି ଶ୍ଳୋକରେ ସବୁ ଜ୍ଞାନ ରହିଛି ମାନେ ଆମର ଯେଉଁ ବୈଦିକ ଶାସ୍ତ୍ର ଯେଉଁ ରହିଛି ଏ ବୈଦିକ ଶାସ୍ତ୍ରକୁ ବହୁତ ବିସ୍ତାର କରିହେବ ପୁଣି ସଂକ୍ଷେପ ମଧ୍ୟ କରିହେବ। 4ଟି ଶ୍ଳୋକରେ ଯେଉଁ ଭଗବାନ କହିଲେ ଆହୁରି ମଧ୍ୟ ସଂକ୍ଷେପରେ କହିଛନ୍ତି ଆହୁରି ମଧ୍ୟ ସଂକ୍ଷେପରେ ଆମର ଶାସ୍ତ୍ରରେ ରହିଛି ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ଯେ ବେଦେଶ୍ଚ ସର୍ବେହି ରହମେବ ବେଦ୍ୟ ସମସ୍ତ ବେଦରେ ମୁଁ ହେଉଛି ଭଗବାନ ହେଉଛନ୍ତି ପ୍ରକୃତ ବେଦ୍ୟ ବା ଜ୍ଞାତ ବସ୍ତୁ। ତେଣୁ ଏଇଟାକୁ ସବୁଠୁ ସଂକ୍ଷେପ କଲେ ସବୁଠାରୁ ଅତି କ୍ଷୁଦ୍ରତମ ଯଦି କରାଯିବ ସମସ୍ତ ବେଦକୁ ସେ ଆସିବ ପ୍ରଣବ ପ୍ରଣବ ସର୍ବବେଦେଷୁ ସମସ୍ତ ବେଦରେ ମୁଁ ହେଉଛି ପ୍ରଣବ ବେଦ୍ୟମ ପବିତ୍ର ଓଙ୍କାର ବେଦରେ ମୁଁ ହେଉଛି ଓଙ୍କାର ଏବଂ ମଧ୍ୟ କୁହାଯାଇଛି ପ୍ରଣବ ସର୍ବବେଦେଷୁ ସମସ୍ତ ବେଦରେ ମୁଁ ହେଉଛି ପ୍ରଣବ। ତେଣୁ ସମସ୍ତ ବୈଦିକ ଗ୍ରନ୍ଥକୁ ଯଦି ଗୋଟିଏ ଅକ୍ଷର ପ୍ରକାଶ କରାଯିବ ସେ ହେଉଛି ପ୍ରଣବ। ତେଣୁ ପ୍ରଣବରେ ଆମର ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି ପ୍ରଣବ ତେଜ ଅଥ ଗାୟତ୍ରୀ ତେ
ହଣବ ତେଜ ଗାୟତ୍ରୀ ତେ
ସେଇ ଅର୍ଥ ବିବଲିଆ ଚତୁଃ ସୁଖ ତେ କୟ
ସେଇ ଅର୍ଥ
প্রণবরে যেই অর্থ পঁচিশ অধ্যায়ে এটা সনাতন গোস্বামী সে কৌশল মহাপ্রভু কৌশল প্রণবর অর্থ ওম যেউ রয়েছে এই ওম যে উচ্চারণ করবে এই উচ্চারণ করাটা সমস্ত আমি ওম করেদেছে কিন্তু এই উচ্চারণ করা রয়েছে নিয়ম রয়েছে ভগবদ গীতা ষষ্ঠ অধ্যায়ে এবং অষ্টম অধ্যায়ে বর্ণনা করা হয়েছে কেমিতি জন উচ্চারণ করবে সেমি উচ্চারণ আমি মহামন্ত্র যেতবে সত্রাধিক নিয়মিত স্মরণীয় কাল ভগবান এই হচ্ছে কৃপা ভগবান মহামন্ত্র সব কিছু শক্তি রয়েছে নাম নাম কারি বহুধা নিজ সর্বশক্তি সত্রাধিক নিয়মিত স্মরণীয় কাল ভগবান মহাপ্রভু এই কৃপা যে ভগবান সমস্ত শক্তি ভগবান নামে রয়েছে কিন্তু ইয়ে হচ্ছে ভগবান কৃপা যে বিশেষ ভাবে কলি কলযুগ পাই সেটা সমস্ত লোক প্রশংসা করেন সেইপা কলে কলি কলি সভা জয়ন্তী আর্যা যে বহু বুদ্ধিমান ব্যক্তি যে বেদজ্ঞ ব্যক্তি সে কলি যুগ প্রশংসা করেন যদিও কলিরে বহু দোষ রয়েছে কিন্তু সে কী প্রশংসা করেন না যত্র সংকীর্তন নেব সর্বস্বার্থ বিলোপ কেবল ভগবান নাম কীর্তন মাধ্যমে সমস্ত যা যা সব কামনা স্বার্থ আছে সব পূরণ হয়ে পারে কলিযুগ সে বিদ্যমান ব্যক্তি মানে বহু প্রশংসা করতে বহু জায়গায় সেটা কুয়া কলে দোষ নিদ্র আজন অস্তি হি এক মহান গুণ কীর্তন দেব কৃষ্ণস্য মুক্ত সঙ্গে পরম বেজে কলির দোষ যদি দেখিবা তাহলে সমুদ্র পরিমাণ কিন্তু গোটে ভাল গুণ হচ্ছে কেন না ভগবান নাম কীর্তন মাধ্যমে সে ভগবান ধাম যাইপার এই কলিযুগর সব এত সুবিধা আমি দিয়েছে কিন্তু প্রণব যে ওঙ্কার উচ্চারণ করার ভগবদ গীতার ষষ্ঠ অধ্যায়ে বর্ণনা করা যায় জনে সেমি যে উচ্চারণ করে পাইব তার নিয়ম সব রয়েছে যোগী যুঞ্জিত সততম আত্মান রহসি স্থিত একাগী যত চিত্তাত্মা নিরাশী অপরিগ্রহ সুচোদেশে প্রতিষ্ঠাপ্য এমনি বহু নিয়ম রয়েছে জনে গোটে একান্ত স্থানক যাব সেটি সেটি গোটে আসন পকাইব পবিত্র স্থানে গোটে আসন পকাইব যে আসন বেশি উচ্চ হয়ে নি উচ্চ হয়ে নি সেটি গোটে মৃগ চর্ম পকাইব চড়াজন কুশোত্তরম তত এবং কুশ গাছ সেটি পকাইব এবং কেমিতি বসব একাগ্র মন যত চিত্র মানে এই যে কায় মন শরীর গ্রীবা এবং ইয়ে এসব গোটিয়ে সরলাকার রয়েছে এবং মূর্ধ্য অধ্যায় আসলে এই যে নাসিকার অগ্রভাগ আখিরে দেখা পড়ব আখি বেশি মলা হবনি কি বেশি কম পুরা বন্ধ হবনি এইভাবে ভাবে বিভিন্ন রয়েছে নাচ স্নাত যোগস্থী নচান্ত মনস্কৃত বেশি খাইবেনি কিছু কম উপবাস রহবেনি এইভাবে ভাবে সমস্ত নিয়ম পালন করিকি জনে প্রণব বা ওঙ্কার উচ্চারণ করবে এবং সেই ওঙ্কার উচ্চারণ কলে সে যেটি চাইবে সেটি যাইপারে সর্বদ্বারাণী সংযম্য মনোহৃদি নিরোধ্য চ মূর্ধ্যাধ্যায়ত্মন প্রাণ আস্তিত যোগধারণ ওমিতি একাক্ষরম ব্রহ্ম ব্যাহরণ বা মনুস্মরণ যহ প্রয়াতি তেজন্ধ সজাতি পরমাঙ্গ সেমানে শ্রেষ্ঠ স্থানকে যাইপারে তাঁর গন্তব্য স্থানকে যাইপারে তেমন এই প্রণবটা যে বিশেষ ভাবে যে ভগবান ভক্ত নুহতি যে জ্ঞানী যে ভগবান প্রপাত মাদক করতে যে ভগবান বিদ্বেষ করতে ঈর্ষা করতে ভগবান সে এই প্রণবর আশ্রয় নিয়ে থাকে জ্ঞানী মানে সাধারণত এই পরম এই প্রণবর আশ্রয় নিয়ে থাকে তেমন এই প্রণবকে যেত খুব বিস্তার করা যাচ্ছে যেমনি আমি দেখা গোটে বট গছ বটবৃক্ষ রয়েছে এত বিরাট বটবৃক্ষ কিন্তু ছোটিয়া মঞ্জিটার সে এত বিরাট বিস্তার লাভ করছে তেমন যে এই প্রণবর যে প্রণবটা যে জ্ঞানী মানে এই প্রণবকে উচ্চারণ করবে কিন্তু প্রণবর বিস্তার হচ্ছে কোটা গায়ত্রী ওম ভূর্ভুবস্ব তস্য বিদুর্বরেণ্যম ভর্গো দেবস্য ধীমহি ধিও ন প্রচোদয়া এটা বিস্তার করা যাইছে গায়ত্রী পরশ্লোকে বর্ণনা করা যাব ভগবান সেই গায়ত্রীকে প্রথমে দিয়েছেন ব্রহ্মাঙ্কু সেই জ্ঞানটি দিয়েছেন চার চারোটি শ্লোক দিয়েছেন তাদের মধ্যে গায়ত্রীটি মধ্যে কুয়াযাইছে তো গায়ত্রীটি খুব প্রপাদন অষ্টাদশ অক্ষর এই গায়ত্রীটা সমস্ত ভাবে কুয়াযায়নি সেটা গুরু শিষ্য মানে কর্ণের গুরু সেটা কুহতি যে হরিনাম গ্রহণ করবে তার এক বর্ষ পরে সে যোগ্য হবে গায়ত্রী মন্ত্র প্রাপ্ত হওয়া পাই সেটা গুরু তাঁর শিষ্যঙ্কর কর্ণের সেটা করে তেমন এই যে গায়ত্রী মন্ত্র রয়েছে এই গায়ত্রী মন্ত্রকে পুণ যেত বিস্তার করা যাব এই চতুর্শ্লোকী ভাগবত মাস চারোটি শ্লোকরে ভগবান সবকিছু জ্ঞান পুঁ সেই চারোটি শ্লোককে প্রভাত মহারাজ এটি লিখছেন আমার ভাগবত মনে করা যাইছে ব্রহ্মা কহবে এটা বিপুলিং কুরু এটা মানে আহ বিস্তার কর কারণ কলিযুগের বিশেষ ভাবে ଶାସ୍ତ୍ର ସବୁ ରଚନା କରାଯାଇଛି କଳିଯୁଗ ପାଇଁ, ତା ପୂର୍ବରୁ ଶାସ୍ତ୍ର ଶ୍ରୁତି କେବଳ ଶୁଣିକିରି ମନେ ରଖୁଥିଲେ, ତେଣୁ ବେଦକୁ ଶ୍ରୁତି ବୋଲି କୁହାଯାଉଥିଲେ। ଆମେ ଯେଉଁ ଏତେଥର ଉଚ୍ଚାରଣ କଲେ ଭାଗବତ ଶ୍ଳୋକ କାହାର ମନେ ରହୁଛି, ଯେତେଥର ଉଚ୍ଚାରଣ କଲେ ଆମ ମନେ ରହୁନି। କିନ୍ତୁ ସତ୍ୟ ଯୁଗରେ ଏତେ ସତ୍ୟ ତ୍ରେତା ଦ୍ୱାପର ତିନିଟା ଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି ସେଭଳିଆ ପ୍ରକଟ ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ। ସେଥିପାଇଁ ବେଦର ଗୋଟେ ନାମ ହେଉଛି ଶ୍ରୁତି, ଶୁଣିକିରି ମନେ ରଖୁଥିଲେ। ଆମର ଯେତେବେଳେ ଆମର ନ୍ୟାୟଶାସ୍ତ୍ର ଗୋଟେ ରହିଛି, ଯେଉଁ ନ୍ୟାୟଶାସ୍ତ୍ର ସେ ସମୟରେ ଆମର ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ସେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବହୁତ ବିଦ୍ୱାନ ବ୍ୟକ୍ତି, କାରଣ ସେ ହେଉଛନ୍ତି ବୃହସ୍ପତିଙ୍କର ଅବତାର, ଦେବତାଙ୍କର ଗୁରୁଜୀ ବୃହସ୍ପତି ତାଙ୍କର ଅବତାର ହେଉଛନ୍ତି ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ତେଣୁ ସେ ସମୟରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯାଇଥିଲେ ବାରାଣସୀ, କାଶୀ ଯାଇଥିଲେ ତାଙ୍କର ଗୁରୁଙ୍କ ଠାରୁ ଅଧ୍ୟୟନ କରି ନ୍ୟାୟଶାସ୍ତ୍ର ଅଧ୍ୟୟନ କରିବା ପାଇଁ, କାରଣ ସେ ସମୟରେ ସେଠି ଯିଏ ଥିଲେ ତାଙ୍କର ସେ ଗୁରୁ ଯିଏ ସେ ଯେଉଁ ଶାସ୍ତ୍ର ମାନେ ଯେଉଁ କଥା କହୁଥିଲେ ସେ କାହାକୁ ଲେଖିବା ପାଇଁ ଆଲୋକ କରୁନଥିଲେ, କେବଳ ଯେତିକି ଶୁଣିକି ଯେତିକି ମନେ ରଖିଲେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ଯାଇଥିଲେ ସେ ଶୁଣିକିରି ସବୁ ମନେ ରଖିଦେଲେ, ତେଣୁ ସିଏ ନ୍ୟାୟଶାସ୍ତ୍ର ରଚନା କଲେ। ତେଣୁ ସିଏ ଯେତେବେଳେ ଆସିଲେ ସେତେବେଳେ ତାଙ୍କ ପାଖକୁ ସନ୍ନ୍ୟାସୀମାନେ ମଧ୍ୟ ଆସିକି ପାଠ କରନ୍ତି, ପାଠ ପଢ଼ନ୍ତି ତାଙ୍କ ପାଖରେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମହାପ୍ରଭୁ ମଧ୍ୟ ବେଦାନ୍ତ ଦର୍ଶନ ଶିକ୍ଷା ଦେଉଥିଲେ, ବେଦାନ୍ତ ଦର୍ଶନ ସାତ ଦିନ ଧରି ଶିକ୍ଷା ଦେଲେ, ସାତ ଦିନ ବେଦାନ୍ତ ଦର୍ଶନ। ବେଦାନ୍ତ ଦର୍ଶନ ହେଉଛି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଆମର ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ବେଦାନ୍ତ ସୂତ୍ରକୁ ଅନୁମୋଦନ କରିଛନ୍ତି। ଭଗବତ ଗୀତାର ତ୍ରୟୋଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଋଷି ଭିର୍ ବୌଦ୍ଧା ଗୀତମ ଛନ୍ଦ ଭିର୍ ବିବିଧେଇ ପୃଥକ ବ୍ରହ୍ମସୂତ୍ର ପରିଶ୍ରୈବ ହେତୁ ମଧ୍ୟ ବିନିଶ୍ଚିତ। ଅନେକ ଋଷି ଅଛନ୍ତି, ଆମର ସାଧାରଣତଃ ଛଅଟି ଦର୍ଶନ ଅଛି, ଛଅଟି ଦର୍ଶନ ରହିଛି କିନ୍ତୁ ଏଇଭଳି ଭାବରେ ଅନେକ ଋଷି ରହିଛନ୍ତି। ନାସା ଋଷି ଯଶ ମତଙ୍କ ଭିନ୍ନ, ସେ ତାଙ୍କୁ ଋଷି ପଦବାଚି ହେବନି ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନ ହେଲା ତାଙ୍କୁ ଋଷି ବୋଲି କୁହାଯିବ ନାହିଁ। ତେଣୁ ଏଇଭଳି ଭାବରେ ଅନେକ ଋଷି ରହିଛନ୍ତି, ଋଷିଭିର ବହୁଧା ଗୀତନ ଛନ୍ଦ ବି ବିବିଧେଇ ପୃଥକ, ବିଭିନ୍ନ ପ୍ରକାର ଛନ୍ଦ ମଧ୍ୟ ରହିଛି, ମୁଖ୍ୟତଃ ସାତଟି ଛନ୍ଦ ରହିଛି, ସେଥିରୁ ସବୁଠୁ ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ। ଏବଂ କିନ୍ତୁ ଭଗବାନ କହୁଛନ୍ତି ଭଗବତ ଗୀତାର ତ୍ରୟୋଦଶ ଅଧ୍ୟାୟରେ ଯେ ବ୍ରହ୍ମସୂତ୍ର ପରିଶ୍ରୈବ, ବ୍ରହ୍ମସୂତ୍ର କହିଲେ ବେଦାନ୍ତ ସୂତ୍ର, ଯେଉଁଟା ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିକିରି ସେଟାକୁ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ରରେ ଆଉ ପୂର୍ଣ୍ଣ ଶ୍ଳୋକ ନାହାନ୍ତି ବା ପୂର୍ଣ୍ଣ ବାକ୍ୟ ନାହିଁ, ଶ୍ଳୋକ ଆକାରରେ ସୂତ୍ର ଆକାରରେ କୁହାଯାଇଛି। ଅଥାତ ବ୍ରହ୍ମ ଜିଜ୍ଞାସା ଜନ୍ମାଦି ଅସ ଯଥ, ଏଇ ଜନ୍ମାଦି ଅସ ଯଥରୁ ଆମର ଭାଗବତ ଆରମ୍ଭ ହେଇଛି। ତେଣୁ ଏଇ ଯେଉଁ ମାନେ ଶ୍ଳୋକ କେବଳ ସୂତ୍ର ଆକାରରେ ବ୍ୟାସଦେବ ରଚନା କରିଛନ୍ତି, ଭଗବାନ କହୁଛନ୍ତି ସିଏ ହେଉଛି ହେତୁ ମଧ୍ୟ ବିନିଶ୍ଚିତ, ନ୍ୟାୟ ଯୁକ୍ତି ସହକାରେ ବର୍ଣ୍ଣନା କରାଯାଇଛି, ଯୁକ୍ତି ସହକାରେ ଜଣେ ଜଣେ ଭଗବାନ ଜାଣିପାରିବେ ବେଦାନ୍ତ ସୂତ୍ର ରହିଲେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ମହାପ୍ରଭୁ ଆସିଲେ ତାଙ୍କୁ ସେ ବେଦାନ୍ତ ସୂତ୍ରର ଯେଉଁ ଶାରୀରିକ ଭାଷ୍ୟଟି ଶୁଣାଉଥିଲେ, କାରଣ ସିଏ ଆସୁଛନ୍ତି ଶଙ୍କରାଚାର୍ଯ୍ୟଙ୍କ ସମ୍ପ୍ରଦାୟରେ, ଶଙ୍କରାଚାର୍ଯ୍ୟ ହେଉଛନ୍ତି ମାୟାବାଦୀ ସମ୍ପ୍ରଦାୟ, ଆମେ ଏଇଠି ଶୁଣିଲେ ମାୟାବାଦୀ ଭାଷ୍ୟ ଶୁଣିଲେ ହୟ ସର୍ବନାଶ, ମାୟାବାଦୀ ଭାଷ୍ୟ ଯଦି ଆମେ ଶୁଣିବା ତାହେଲେ ଆମ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ। କିନ୍ତୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କୁ ସେ ତ ଜାଣିନାହାନ୍ତି ମହାପ୍ରଭୁ ବୋଲି ନା, ସେ ଜାଣିଛନ୍ତି ଜଣେ ମହାପୁରୁଷ, କାରଣ ଯଦି ମହାପ୍ରଭୁ ଆସିଥିଲେ ଯେତେବେଳେ ଯାଉଛନ୍ତି ନିତ୍ୟାନନ୍ଦ ପ୍ରଭୁ ଅନ୍ୟାନ୍ୟ ପାର୍ଶ୍ୱମାନଙ୍କ ସହିତ ଯାଉଛନ୍ତି ନୀଳାଚଳ ଏ ଯେଉଁ ଅଠରନଳାରେ ଭଗବାନଙ୍କର ନୀଳଚକ୍ର ଦେଖିକିରି ସେ ଖୁବ୍ ଦ୍ରୁତଗତିରେ ଯାଇ ଯାଇଛନ୍ତି। ଏବଂ ସେଠି ଯେତେବେଳେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରବେଶ କରିଛନ୍ତି ସେଠି ଜଗନ୍ନାଥଙ୍କୁ ଶ୍ୟାମ ସୁନ୍ଦର ରୂପେ ଦର୍ଶନ ଦେଇଛନ୍ତି, ଯେଉଁଥିପାଇଁ ସେ ମୂର୍ଚ୍ଛା ହେଇକି ପଡ଼ିଯାଇଛନ୍ତି। ତେଣୁ ସେଠିକାର ଯେଉଁ ପଣ୍ଡାମାନେ ଅଛନ୍ତି ସେ ଭାବିଲେ ଇଏ ଗୋଟେ ପାଗଳ ଗୋଟେ କେସ୍ ପଠାଇ ତାକୁ ପିଟିବା ପାଇଁ ତାକୁ ଆରମ୍ଭ କରିଛନ୍ତି। କିନ୍ତୁ ସେହି ସମୟରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯିଏକି ସେ ସମୟରେ ଯେ ରାଜା ପ୍ରତାପରୁଦ୍ରଙ୍କର ସେ ହେଉଛନ୍ତି ତାଙ୍କର ପଣ୍ଡିତ ହିସାବରେ ଥିଲେ, ତେଣୁ ସିଏ ପୁରୋହିତ ହିସାବରେ ଥିଲେ, ତେଣୁ ସିଏ ସେଠି ଥିଲେ, ତେଣୁ ସିଏ ତାକୁ ନେଇଗଲେ, କାରଣ ତାଙ୍କର ଅଙ୍ଗର ଜ୍ୟୋତି ସେଭଳିଆ ରହୁଛି, ଅଙ୍ଗକାନ୍ତି ସବୁ ରହିଛି, ମହାପୁରୁଷର ଲକ୍ଷଣ ଅଛି, 32 ଲକ୍ଷଣ ଅଛି ମହାପୁରୁଷର, ଚୈତନ୍ୟ ଚୈତନ୍ୟ ବର୍ଣ୍ଣନା କରାଯାଇଛି। ସାର୍ବଭୌମ ଭଟ୍ଟାଚାର୍ଯ୍ୟ ବହୁତ ଜ୍ଞାନ ରହିଛି, ତେଣୁ ସେ ଜାଣିଥିଲେ ଇଏ ହେଉଛନ୍ତି ମହାପୁରୁଷ, କିନ୍ତୁ ଭଗବାନ ବୋଲି ସେ ଜାଣିନଥିଲେ। କିନ୍ତୁ ସାତ ଦିନ ଧରି ଯେତେବେଳେ ବେଦାନ୍ତ ସୂତ୍ର କହିଲେ ମହାପ୍ରଭୁଙ୍କୁ, ମହାପ୍ରଭୁ ଶୁଣୁଥାନ୍ତି ଖାଲି କେବଳ ସବୁ, କିଛି ଆଉ କହୁନଥାନ୍ତି। କିନ୍ତୁ ସାତ ଦିନ ପରେ ଯେତେବେଳେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ପଚାରିଲେ ଯେ ମୁଁ ଯାହା କହୁଛି ତମେ ବୁଝିପାରୁଛ ନା ନାହିଁ, କାରଣ ତାପରେ ତାଙ୍କର ଆଲୋଚନା ସବୁ ହେଇଛି, ପ୍ରକୃତରେ ତାଙ୍କର ତାଙ୍କର ଯେଉଁ ଜନ୍ମସ୍ଥାନ ଯେଉଁଠି ହେଇଛି ତାଙ୍କର ଅଜାଙ୍କର ସ୍ଥାନ ନୀଳାମ୍ବର ଚକ୍ରବର୍ତ୍ତୀ ଯେଉଁଠି ଯେଉଁ ସ୍ଥାନରେ ଆସିଛନ୍ତି ସେଇ ସ୍ଥାନରେ ହେଉଛନ୍ତି ଇଏ, ସର୍ବମ ଭଟ୍ଟାଚାର୍ଯ୍ୟ। ତେଣୁ ସେ ତାଙ୍କର ମାନେ ଶରୀର ସମ୍ବନ୍ଧୀୟ ମଧ୍ୟ ସେ ହେଇଗଲେ। ତେଣୁ ସେ କହିଲେ ତମେ ଏତେ କମ୍ ବୟସରେ 24 ବର୍ଷରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ, ତମେ ଏତେ କମ୍ ବୟସରେ ସନ୍ନ୍ୟାସ ଗ୍ରହଣ କରିଛ, ତମେ ସନ୍ନ୍ୟାସ ଗ୍ରହଣ ରକ୍ଷା କରିପାରିବ ନାହିଁ, ତେଣୁ ତମେ ମୋଠୁ ବେଦାନ୍ତ ସୂତ୍ର ଅଧ୍ୟୟନ କର। 7 ଦିନ ଧରି କହିସାରିଲା ପରେ ତାପରେ ଚୈତନ୍ୟନାଥ ପଚାରୁଛନ୍ତି ଯେ ତମେ ଯାହା ମୁଁ କହୁଛି ବୁଝିପାରୁଛ ନା ନାହିଁ, କିଛି ତ ତମେ ଉତ୍ତର ଦେଉନ, ତାହେଲେ ମୁଁ କେମିତି ଜାଣିବି ତମେ ବୁଝୁଛ ନା ନାହିଁ। ମହାପ୍ରଭୁ କହିଲେ ଯେ ଆପଣ ଯାହା କହୁଛନ୍ତି ବହୁତ ସୁନ୍ଦର ଭାବରେ କହୁଛନ୍ତି, କିନ୍ତୁ ମୂଳ ସୂତ୍ରର ଅର୍ଥଟାକୁ ମୁଁ ବୁଝିପାରୁଛି। ବେଦାନ୍ତ ସୂତ୍ର ଯେଉଁ ଅଥାହତ ବ୍ରହ୍ମ ଜିଜ୍ଞାସା ଜନ୍ମାଦି ଅଶ୍ୱଥ ଏମିତି ବିଭିନ୍ନ ପ୍ରକାର ସୂତ୍ର ସବୁ ରହିଛନ୍ତି, କ'ଣ ସେଇଟା ଆନନ୍ଦମୟ ଭାଷା ଏମିତି ବିଭିନ୍ନ ପ୍ରକାର ସୂତ୍ର ରହିଛନ୍ତି, 555 ନା କେତେ ସୂତ୍ର ଅଛନ୍ତି ବେଦାନ୍ତ ସୂତ୍ର। ତେଣୁ ମହାପ୍ରଭୁ କହିଲେ ଇଏ ମୂଳ ସୂତ୍ରକୁ ମୁଁ ବୁଝିପାରୁଛି, କିନ୍ତୁ ଆପଣ ଯେଉଁ ତାକୁ ଭାଷ୍ୟ ଦେଉଛନ୍ତି ସେଇଟା ମୁଁ ବୁଝିପାରୁନି। ମହାପ୍ରଭୁ କହିଲେ ଯେମିତି ମୂଳ ସୂତ୍ର ହେଉଛି ସୂର୍ଯ୍ୟ କିରଣ ବୋଲି ଜନ୍ମ କରୁଛି, କିନ୍ତୁ ଆପଣ ଯେଉଁ ତାକୁ ଭାଷ୍ୟ ଦେଉଛନ୍ତି ସେଇଟା ମେଘ ବୋଲି ତାକୁ ଉଆଡ଼ କରୁଛନ୍ତି। ଏଇଟା ଶୁଣିକି ସାର୍ବଜନଙ୍କର ଆଶ୍ଚର୍ଯ୍ୟ କହିଲେ ବେଦାନ୍ତ ସୂତ୍ର କଥା ଆମେ ଏ ଯେଉଁ ଇଏ କହୁଛୁ ଯେଉଁ ମୂଳ ଶ୍ଳୋକକୁ ବୁଝିବା ପାଇଁ ଆମେ ଏତେ କଥା କହୁଛୁ, କିନ୍ତୁ ମୂଳ ସବୁ ସେ ବୁଝିଯାଉଛନ୍ତି, ଆଉ ଏତେ କଥା ସବୁ ଗୁଡ଼ା ତାକୁ ବୁଝିପାରୁନାହାନ୍ତି। ତେଣୁ ସେ ତାପରେ ସେଠି ସବୁ ଆଲୋଚନା ହେଇ ବିଷୟ ରହିଛି, କିନ୍ତୁ ଆମ କଥା ହେଉଛି କହିବାର କଥା ଯେ ଏଇ ଯେଉଁ ଗାୟତ୍ରୀ ପ୍ରଣବରେ ଯେଉଁ ଅର୍ଥ ରହିଛି ସେ ପ୍ରଣବର ଅର୍ଥଟାକୁ ବିସ୍ତାର କଲେ ଗାୟତ୍ରୀରେ ଆସୁଛନ୍ତି, ଏବଂ ଗାୟତ୍ରୀକୁ ଯେତେ ବିସ୍ତାର କରାଯିବ ସେ ଚତୁଃଶ୍ଳୋକ ଭାଗବତ କୁହାଯାଉଛି। 4ଟି ଶ୍ଳୋକରେ ଭଗବାନ ସମସ୍ତେ କିଛି ଜ୍ଞାନ ଦେଇଛନ୍ତି, ଭଗବାନ ବ୍ରହ୍ମାଙ୍କୁ ଦେଇଛନ୍ତି, ଯେଉଁ ଜ୍ଞାନ ପାଇକିରି ବ୍ରହ୍ମା ଏଇ ସମସ୍ତ ବୈଦିକ ଏ ଯେଉଁ ଭୌତିକ ଜଗତକୁ 14ଟି ଭୁବନରେ ବିଭକ୍ତ କରିକି ନିର୍ମାଣ କରିଛନ୍ତି, ଶିଶିକ୍ଷା ସେ ସୃଷ୍ଟି କରୁଛନ୍ତି, ସେ ଜ୍ଞାନ ପାଇକିରି ଏଇସବୁ କିଛି ସୃଷ୍ଟି ସେ କରୁଛନ୍ତି। ତେଣୁ ଏଇ ଯେଉଁ ଜ୍ଞାନ ଖାଲି ଯେ ଭୌତିକ ଜ୍ଞାନ ସେ ଦିଆହେଇଛି ତା ନୁହଁ, ସମସ୍ତ ଜ୍ଞାନ କହିବେ ଜ୍ଞାନଂ ପରମ ଗୁହ୍ୟଂ ଯଦ୍ ବିଜ୍ଞାନ ସମନ୍ୱିତମ୍ ସରହସ୍ୟଂ ତଦଙ୍ଗଂ ଚ ଗ୍ରହଣ ଗଦିତମ୍। ଭୌତିକ ଜଗତ ଜ୍ଞାନ, ଭୌତିକ ଜଗତ ଉର୍ଦ୍ଧ୍ୱରେ ଚିତ୍ ଜଗତ ସମ୍ବନ୍ଧ ଜ୍ଞାନ, ସମସ୍ତ ଯେତେ ତତ୍ତ୍ୱ ରହିଛି ସବୁ ତତ୍ତ୍ୱ ସବୁକିଛି ଜ୍ଞାନ ଏଇ 4ଟି ଶ୍ଳୋକ ରହିଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଚିତ୍ ଜଗତ ବିଷୟରେ ଯେଉଁ ଜ୍ଞାନ ଦେଇଛନ୍ତି, ଯେଉଁ ଜ୍ଞାନ ପ୍ରାପ୍ତ ହେଇକିରି ବ୍ରହ୍ମା ଏଇ ବ୍ରହ୍ମ ସଂହିତାରେ ରଚନା କରିଛନ୍ତି। ବ୍ରହ୍ମ ସଂହିତାରେ 100ଟି ଅଧ୍ୟାୟ ଥିଲା, କିନ୍ତୁ ବର୍ତ୍ତମାନ ଗୋଟିଏ ଅଧ୍ୟାୟ, କେବଳ 5ମ ଅଧ୍ୟାୟଟି ରହିଛି, ଅନ୍ୟ ସବୁ ଅଧ୍ୟାୟ ଲୋପ ପାଇଯାଇଛି। ମହାପ୍ରଭୁ ଆସିଥିଲେ, ଦାକ୍ଷିଣାତ୍ୟ ଯାଇଥିଲେ, ସେହି ସମୟରେ ଏଇ 2ଟି ଗ୍ରନ୍ଥକୁ ସେ ଉଦ୍ଧାର କରିଥିଲେ, ବ୍ରହ୍ମ ସଂହିତା ଏବଂ କୃଷ୍ଣ କର୍ଣ୍ଣାମୃତ, ଏଇ 2ଟି ପୁସ୍ତକକୁ ବା ଗ୍ରନ୍ଥକୁ ସେ କହିଛନ୍ତି ଅନୁମୋଦିତ ଗ୍ରନ୍ଥ ବୋଲି। ତେଣୁ ବ୍ରହ୍ମା ଭଗବାନ ବିଷୟରେ ଏଇ ବ୍ରହ୍ମ ସଂହିତାରେ ସବୁକିଛି ଜ୍ଞାନ ଦେଇଛନ୍ତି, ଏବଂ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଦେଇଛନ୍ତି, ଭଗବାନଙ୍କର ଯେଉଁ ଧାମ ରହିଛି ଚିତ୍ ଜଗତ ସମ୍ବନ୍ଧୀୟ ଜ୍ଞାନ ମଧ୍ୟ ଦେଇଛନ୍ତି। ତେଣୁ ଇଏ ଯେଉଁ ଜ୍ଞାନ ଯେଉଁ ଦିଆହେଉଛି ଏଠି ଭାଗବତରେ, ଇଏ କୌଣସି କଳ୍ପନା ଜିନିଷ ନୁହଁ, ଇଏ ହେଉଛି ଭଗବାନ ସ୍ୱୟଂ ସେ ଜ୍ଞାନ ଦେଉଛନ୍ତି। ତେଣୁ ଆମେ ଯଦି ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପ୍ରଶ୍ନ ପଚାରି ତାଙ୍କୁ ସେବା କଲେ ଆମେ ଏଇ ଜ୍ଞାନଟି ପ୍ରାପ୍ତ ହେଇପାରିବା। ସମସ୍ତ ଜ୍ଞାନ ଭଗବାନ ଦେଇଛନ୍ତି, ସବୁକିଛି ଜ୍ଞାନ ଏଇଟା ରହିଛି ଭାଗବତମରେ, ଭଗବତ ଗୀତାରେ, ଯଦିଓ ଭଗବତ ଗୀତାରେ ମଧ୍ୟ ଭଗବାନ ସବୁ କହିଛନ୍ତି ସବୁକିଛି ଜ୍ଞାନ ମୁଁ ଦେଇଛି ବୋଲି। ଭଗବତ 7ମ ଅଧ୍ୟାୟରେ ଭଗବାନ କହିବେ ଯେ ମୟାସକ୍ତ ମନାପାର୍ଥ ଯୋଗଂ ଯୁଞ୍ଜନ ମଦାଶ୍ରୟ ଅସଂଶୟଂ ସମଗ୍ର ମାଂ ଯଥା ଜ୍ଞାନସିତ ଶୁଣୁ ଜ୍ଞାନଂ ତେହଂ ସବିଜ୍ଞାନମ୍ ଇଦମ୍ ବକ୍ଷ୍ୟାମି ଅଶେଷତ ଯଜ୍ଞାନ୍ତ ନିୟ ଭୂୟ ନିୟ ଜ୍ଞାନ୍ତବ୍ୟମ ଅବଶିଷ୍ୟତ। ମୁଁ ତୁମକୁ ସମସ୍ତ କିଛି ଜ୍ଞାନ ଦେଉଛି, ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ଆଉ କିଛି ବାକି ରହିବନି ଜାଣିବା ପାଇଁ। ଯଦିଓ ଭଗବତ ଗୀତାରେ ଜ୍ଞାନ ସବୁ ଦେଇଛନ୍ତି, କିନ୍ତୁ ତଥାପି ବହୁତ ଜ୍ଞାନ ରହିଛି ଯେଉଁଟା ଦେଇନାହାନ୍ତି ଭଗବତ ଗୀତାରେ, ମାନେ ଆମର ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଆମେ ଏତିକି କହିକି ଆମେ ସାରିବା ଯେ ଭାଗବତଙ୍କର 3ୟ ସ୍କନ୍ଧ 4ର୍ଥ ଅଧ୍ୟାୟ 32 ଶ୍ଳୋକରେ ସେ କଥା କହୁଛନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଅନଡାଉଟେଡ଼ଲି ଭଗବତ ଗୀତା ୱାଜ୍ ସ୍ପୋକନ୍ ବାଇ ଦି ଲର୍ଡ ଅନ୍ ଦି ବ୍ୟାଟଲ୍ ଫିଲ୍ଡ ଅଫ୍ କୁରୁକ୍ଷେତ୍ର ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍। ନିଶ୍ଚିନ୍ତରେ ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆହେଇଛି, ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବିନି, ତେଣୁ ଭଗବାନ ତାଙ୍କୁ ଏମିତି ଜ୍ଞାନ ଦେଲେ ଯାହାଫଳରେ କି ଅର୍ଜୁନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ। ଜଷ୍ଟ ଟୁ ଏନକରେଜ୍ ଅର୍ଜୁନ ଟୁ ଫାଇଟ୍ ଆଣ୍ଡ ୟେଟ୍ ଟୁ କମ୍ପ୍ଲିଟ୍ ଦ ଟ୍ରାନ୍ସଲେଟ୍ ନଲେଜ୍ ଅଫ୍ ଭଗବତ ଗୀତା ଦ ଲର୍ଡ ଇନ୍ଷ୍ଟ୍ରକ୍ଟେଡ୍ ଉଦ୍ଧବ। ଯେଉଁ ଜ୍ଞାନ ଭଗବାନ ଦେଇନାହାନ୍ତି ଭଗବତ ଗୀତାରେ, ସେ ଜ୍ଞାନ ଭାଗବତରେ ଉଦ୍ଧବକୁ ଦେଇଛନ୍ତି, ସେଇଟାକୁ ଭଗବାନଙ୍କର ଯେଉଁ ଗୀତା ଅର୍ଜୁନ କହିଥିଲେ ସେ ଜ୍ଞାନ ଯୋଉ ଜ୍ଞାନ ଦେଇଥିଲେ ଅର୍ଜୁନକୁ ଆଉ ଟିକେ ଉନ୍ନତର ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ। ଭାଗବତ ଏକାସ୍କନ୍ଦରେ ସେସବୁ ଜ୍ଞାନ ସବୁ ରହିଛି, ଆମର ଇସ୍କନ୍ଦରେ ସେଟା ଉଦ୍ଧବ ଗୀତା ବୋଲି ଓଡ଼ିଆ ବହି ପାଇଛି, ଏକାସ୍କନ୍ଦଟା ବର୍ଣ୍ଣନା ଦିଆଯାଇଛି, ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, କେବଳ ଶୋକ ଦିଆହେଇନି ଖାଲି ତେଣୁ ପ୍ରଭୁ ମହାରାଜ କହୁଛନ୍ତି ଦି ଲର୍ଡ ୱାଣ୍ଟେଡ୍ ଉଦ୍ଧବ ଟୁ ଫୁଲଫିଲ୍ ହିଜ୍ ମିଶନ୍ ଆଣ୍ଡ ଡିସେମିନେଟ୍ ନଲେଜ୍ ହୁଇଚ୍ ହି ହାର୍ ନଟ୍ ସ୍ପୋକନ୍ ଇଭିନ୍ ଇନ୍ ଭଗବତ ଗୀତା। ଭଗବାନ ଯେଉଁଟା ଭଗବତ ଗୀତାରେ କହିନାହାନ୍ତି ସେଇ ଜ୍ଞାନକୁ ଭାଗବତର ଏକାସ୍କନ୍ଦରେ ଉଦ୍ଧବଙ୍କୁ ଦେଇଛନ୍ତି। ତାହାର ଉଦ୍ଦେଶ୍ୟ ହେଉଛି ସେ ଏ ସମସ୍ତ ଜ୍ଞାନକୁ ବିସ୍ତାର ଭାବେ ପ୍ରଚାର କରିବେ। ତେଣୁ ସବୁକିଛି ଜ୍ଞାନ ଭଗବତ ଗୀତାରେ ଯଦି ରହିଛି ତାକୁ ଆଉ ଟିକେ ଉନ୍ନତ ଭାବରେ ଭାଗବତରେ ବର୍ଣ୍ଣନା କରାଯାଇଛି। ଯେଉଁ ଜ୍ଞାନ ସେଥିପାଇଁ କହୁଛନ୍ତି ଯେଉଁ ଜ୍ଞାନ ଭଗବତ ଗୀତାରେ ଦେଇନାହାନ୍ତି ସେ ଜ୍ଞାନ ମଧ୍ୟ ଭାଗବତଙ୍କୁ ଦିଆଯାଇଛି। ତେଣୁ ସବୁ ଜ୍ଞାନ ଯେଉଁ ରହିଛି ପୂର୍ଣ୍ଣ ଜ୍ଞାନ ବ୍ରହ୍ମା ସେ ଜ୍ଞାନ ପ୍ରାପ୍ତ ହୋଇଛି। ତେଣୁ ସେଇ ଗୁରୁ ଶିଷ୍ୟ ପରମ୍ପରାରେ ଆମେ ସେଇ ଜ୍ଞାନ ବି ପ୍ରାପ୍ତ। ତେଣୁ ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ପ୍ରଭୁପାଦ ମହାରାଜ କହୁଛନ୍ତି ଭଗବାନଙ୍କୁ ଯେଉଁମାନେ ଯଦି ଜାଣିବେ ତାଙ୍କୁ ଆଉ କିଛି ଜାଣିବାକୁ ବାକି ରହିବ। ନାରଦ ମୁନି ଯେଉଁ ଅଷ୍ଟମ ଅଧ୍ୟାୟରେ ବହୁତ ପ୍ରକାର ପ୍ରଶ୍ନ ପଚାରିଛନ୍ତି ସବୁ ପ୍ରଶ୍ନର ଉତ୍ତର ଏଠି ପାଇବା। ଇତସ୍କନ୍ଦ ନବମ ଅଧ୍ୟାୟରେ ସେସବୁ ଏଇ ଚାରୋଟି ଶ୍ଳୋକରେ ସବୁ ପ୍ରଶ୍ନର ଉତ୍ତର ସବୁ ଯେକୌଣସି ପ୍ରଶ୍ନ ଭଗବତ ଗୀତାରେ ମଧ୍ୟ ଆମେ ଦେଖିବା ଯେ ଯେକୌଣସି ପ୍ରଶ୍ନ ପଚାରିଲେ ମଧ୍ୟ ଭଗବତ ଗୀତାରେ ସାର ଉତ୍ତର ରହିଛି। ସବୁ ପ୍ରଶ୍ନ କେଉଁ ପ୍ରଧାନ ଯେଟା କହୁଛନ୍ତି ସବୁ ପ୍ରଶ୍ନର ଉତ୍ତର ଭଗବତ ଗୀତାରେ ମଧ୍ୟ ରହିଛି ଏବଂ ଆମେ ବୈଦିକ ଶାସ୍ତ୍ରରେ ସମସ୍ତ ପ୍ରଶ୍ନର ଉତ୍ତର ପ୍ରାପ୍ତ କରୁ। ଏଇଭଳି ଭାବରେ ବ୍ରହ୍ମା ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇକରି ସେ ବର୍ତ୍ତମାନ ଏଇ ଭୌତିକ ଜଗତ ସୃଷ୍ଟି ଆରମ୍ଭ କରିବେ। ତେଣୁ ସେ କ'ଣ ଜ୍ଞାନ ପ୍ରାପ୍ତ ହୋଇଥିଲେ ଏ ଜ୍ଞାନକୁ ତାପରେ ଅଧ୍ୟାୟ ସବୁ ମାନେ ଏଇ ଅଧ୍ୟାୟରେ ନବମ ଅଧ୍ୟାୟରେ କୁହାଯିବ 33-36 ଏଇ ଚାରୋଟି ଶ୍ଳୋକରେ ସମସ୍ତ ଜ୍ଞାନ ଭଗବାନ ଦେଇଛନ୍ତି। ଏସବୁ ଆଲୋଚନା କର ଆମ କଥା କହିକି ବିଶ୍ରାମ ଦେବା। ଜୟ ଶ୍ରୀମନ୍ତ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ସଦା ଆନନ୍ଦ
ଜୟ ଶ୍ରୀପାଦ ପଦ ସେବା ପ୍ରଭୁ କି।
ହରେ କୃଷ୍ଣ। ଆମର ବହୁତ ସମୟ ଧରି ଆମେ ଆଲୋଚନା କଲେ ଭାଗବତମର ଯେଉଁ ଶୋକ ବ୍ରହ୍ମାଙ୍କର କିଭଳି ଭାବରେ ଜ୍ଞାନ ପ୍ରାପ୍ତ ହେଲେ ଭଗବାନ କୃଷ୍ଣଙ୍କଠାରୁ ସେ ସମ୍ପର୍କରେ ପାଦସେବା ବହୁତ ସୁନ୍ଦର ଭାବରେ ଆପଣଙ୍କୁ ବୁଝେଇଲେ। ଆମେ କିଛି ଆମର ସାଙ୍ଗଠନିକ ବିଷୟରେ ଆଲୋଚନା ସମ୍ପର୍କ କରିବା ଯେ ଆମର ବର୍ଷ ଆମର ଶେଷ ହେବାକୁ ବସୁଛୁ, ଆମର ଡିସେମ୍ବର ମାସ ଆରମ୍ଭ ହୋଇଯିବ। ତେଣୁ ଯେଉଁମାନଙ୍କର ସବସ୍କ୍ରିପ୍ସନ୍ ସବୁ ବାକି ରହିଲାଣି ବହୁ ମାସ ଧରି ସେମାନଙ୍କୁ ଆମେ ଅନୁରୋଧ କରିବା ସେମାନେ ତାଙ୍କର ଯେଉଁମାନେ ଅଛନ୍ତି ଉପସ୍ଥିତ ଅଛନ୍ତି ସେମାନେ ତାଙ୍କ ସବସ୍କ୍ରିପ୍ସନ୍ଟା ଦେଇଦେଲେ ଭଲ ହେବ। ବହୁତ ଯଦିଓ ଲୋକ ଭକ୍ତମାନେ ଚାହୁଁନାହାନ୍ତି ସବସ୍କ୍ରିପ୍ସନ୍ଟା ସମସ୍ତେ ଚାହୁଁଛନ୍ତି ଦେବା ପାଇଁ କିନ୍ତୁ ହେଳାରେ ଆମର ପାଖରେ ରହିଯାଉଛି ତେଣୁ ଆମେ ସେମାନଙ୍କ ନାମ କହୁଛୁ ଯଦି ପକ୍ଷେ ସେମାନେ ତାଙ୍କର ସବସ୍କ୍ରିପ୍ସନ୍ଟା ଦେଇଦେବେ। ଆମର ପଢ଼ିବେ ନାରାୟଣ ପ୍ରଭୁ ତାଙ୍କୁ ଅନୁରୋଧ କରିବା ନାରାୟଣ ପ୍ରଭୁ ତାଙ୍କୁ ପଢ଼ନ୍ତୁ କାହାର କ'ଣ ସବୁ ବାକି ରହିଛି। ଆଉ ଦ୍ୱିତୀୟରେ ଆମର ପ୍ରତ୍ୟପନ ପ୍ରଭୁ ମୋତେ ଦୁଇ ତିନି ଥର କହିସାରିଲେଣି ଫୋନ୍ କରିକି ଯେ ତାଙ୍କର ତାଙ୍କର ଯେଉଁ ସହଧର୍ମିଣୀ ଯିଏକି ଗତ 19 ତାରିଖ ଗତ 19 ତାରିଖ ନଭେମ୍ବର ମାସ ସନ୍ଧ୍ୟା 6:30 ସେ ଶରତ୍ୟାଗ କରିଛନ୍ତି ଏବଂ ତାଙ୍କର 2 ତାରିଖରେ ହେଉଛି ତାଙ୍କର ଚତୁର୍ଦ୍ଦଶ ଦିବସ ତାଙ୍କର ସହଧର୍ମିଣୀଙ୍କର ଏବଂ ସେ ସମସ୍ତ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ଗୃହରେ ଯାଇ ହରିନାମ ସଂକୀର୍ତ୍ତନ କରିବା ପାଇଁ ମନ୍ଦିରର ଭକ୍ତମାନଙ୍କୁ ଆମର ଅନ୍ତେବାସୀମାନଙ୍କୁ ତା ସହିତ ଯେଉଁମାନେ କଂଗ୍ରିଗେସନାଲ ଡିଭୋଟି ସଣ୍ଡେ ପ୍ରୋଗ୍ରାମରେ ଯେଉଁମାନେ ଆସୁଛନ୍ତି ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ତାଙ୍କର ବାସଭବନରେ ସମସ୍ତେ ପହଞ୍ଚି ସେଠି ତାଙ୍କର ନାମ ସଂକୀର୍ତ୍ତନ କରିବେ ଏବଂ ଭଗବାନଙ୍କ ପ୍ରସାଦ ଅନ୍ତରାଷ୍ଟ୍ରୀୟ ପ୍ରସାଦ ମଧ୍ୟ ସମସ୍ତେ ସେବନ କରିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି। ଇଏ ହେଉଛି ଆମ ଦ୍ୱିତୀୟ କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟା 6:00 ଆରମ୍ଭ ହେବ ରାତି 9:00 ଭିତରେ ତେଣୁ ପୁଣି ଆମେ ତୃତୀୟ ଜିନିଷ ହେଉଛି ଆମର ପ୍ରତ୍ୟେକ ବର୍ଷ ଯେଉଁ ହୁଏ ସ୍ପିରିଚୁଆଲ ଟୁର୍ ପ୍ରୋଗ୍ରାମ ସେ ବିଷୟରେ ଆମେ ଆଲୋଚନା କରିବା ଯେ ଏ ବର୍ଷ ଆମେ କେଉଁ ଜାଗାକୁ ଯିବା। ମୁଁ ଚିନ୍ତା କରିଥିଲି ଯେ ଆମର ଯେଉଁ ଲଡ଼ୁ ବାବା ଶରଣପୁର ଏବଂ ରହିଛି ଯେଉଁ ରାମଚନ୍ଦ୍ର ମହାପ୍ରଭୁଙ୍କର ସେ ରାସ୍ତାରେ ଅଛି ସେଇଟା କ'ଣ ସେ ରାମଙ୍କର ଯେଉଁ ଅଛି ରଘୁନାଥ ଏବଂ ଶରଣପୁର ତା ସହିତ ନୟାଗଡ଼ର ଜଗନ୍ନାଥ ମନ୍ଦିର
ରଘୁନାଥ ହେଲେ ଭଲ
ସେଇ ସେଇପଟେ ପଡ଼ିବ ଶରଣକୂଳ ଶିବଜୀଙ୍କର ଆଉ ରଘୁନାଥ ତା ସହିତ ନୟାଗଡ଼ ଜଗନ୍ନାଥ ମନ୍ଦିର ଆଉ ହେବେ ଯଦି ସମୟ ଯଦି ଆମେ ଚଢ଼ିଆ ପଡ଼ିଲ ସେଠି ଅଛି ଆମର ଗୋପାଳ ମନ୍ଦିର, ସେଠି ଆମେ ପ୍ରସାଦର ବ୍ୟବସ୍ଥା କଲେ ଆମେ ଏଇଟା ସେ ଦର୍ଶନ କରିସାରିଲା ପରେ ଅବଶ୍ୟ ରଘୁନାଥଙ୍କର ପ୍ରସାଦ କରୁଛନ୍ତି କିନ୍ତୁ ସମସ୍ତଙ୍କୁ ସଫିସିଏଣ୍ଟ ପ୍ରସାଦ ହେବନି, ତେଣୁ ଆମେ ଯଦି ସେଠି କରନ୍ତେ ଚଢ଼ିଆ ପଡ଼ିଲେ ଗୋପାଳଙ୍କ ପାଖରେ ପ୍ରସାଦ କରେ, ସେଠି ଯାଇକି ଆମର
ଜାଗାଟା
ବି ଦେଖିବା ମନ୍ଦିର ଅଛି ପ୍ରସାଦ ଭାଇ ଆମର ଚଢ଼ିଆ ପ୍ରଥମେ ରଘୁନାଥ ଶରଣପୁର ନୟାଗଡ଼ ଜଗନ୍ନାଥ ତା ସହିତ
ପ୍ରସାଦ ପାଇକିରି
କଣ ଶୁଭୁଛି ତ ପଚାରେ ଟିକେ, ଆମର ତ ମାଇକ୍ ଆଜି ନାହିଁ
ପଡିବ ମୁଁ ଆଲୋଚନା।